ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 64 अध्याय श्लोक 34। हीनस्ति विषमतारं हीनस्ति विषमतारं बह्निरद्भि प्रशाम्यति बह्निरद्भि पशामन्ति कूलं समूलं दहति कूलं समूलं दहति ब्रह्मस्वारणिपावकः ब्रह्मस्वारणिपावकः। हीनस्ति विषमतारं बह्निरद्भि प्रशाम्यति मूलं समूलं दहति ब्रह्मस्वारणिपावकः। हीनस्ति विषमतारं बह्निरद्भि प्रशाम्यति मूलं समूलं दहति हीनस्ति विषमतारं बह्निरद्भि प्रशाम्यति मूलं समूलं दहति ब्रह्मस्वारणिपावकः। हीनस्ति विषमतारं बह्निरद्भि प्रशाम्यति मूलं समूलं दहति ब्रह्मस्वारणिपावकः। हीनस्ति विषमतारं बह्निरद्भि प्रशाम्यति मूलं दहति ब्रह्मस्वारणिपावकः। हीनस्ति विषमतारं बह्निरद्भि प्रशाम्यति मूलं समूलं दहति ब्रह्मस्वारणिपावकः। श्लोकर अनुवाद। जे विष भक्षण करे ताहा केवल ताकू ही नाश करे एवं साधारण अग्नि को जल द्वारा निर्वापित करा जाई पारे किंतु ब्राह्मणर संपत्ति अपहृत हेले ताहा अग्नि प्रज्वलन करी अरणि काष्ठरु उत्पन्न अग्नि सदृश अपहरणकारीर समग्र परिवार को समूळे दग्ध करे। तेणु श्लोक भावार्थ कहुच्छे जे विश्वनाथ चक्रवर्ती ठाकुर ब्राह्मणर संपत्ति अपहरण फल प्रज्वलित अग्नि को प्राचीन वृक्ष कोटर मध्य प्रज्वलित अग्नि सहित तुलना करती धरणर अग्नि प्रचुर वृष्टिपात व वर्षा जल में निर्वापित हो न था एपरिक मटी तलु चेरर शेष पर्यंत समग्र वृक्षटी को यह दग्ध कै दद्रुप ब्राह्मणर संपत्ति अपहरण फल प्रज्वलित अग्नि अत्यंत मारात्मक एवं ताहा समस्त प्रकार परिहार करवा उचित। हरे कृष्ण अपस्त भक्त सज्जन बंद मातृवृंद आप भागवत कथा को स्वागत स्वागत जनाऊँगी। आम द्वारका रे घटनाटी चलते भगवान 31-44 यही 14 श्लोक भगवान आमको शिक्षा प्रदान करसंती भाव में ब्राह्मण संपत्ति हरण कले कौन फल हम खाली थियोरिटिकली कहना प्राक्टिकाली देखे दौर जीवन नुगंक जीवन में ता ही घटी तेणु आमको सीटा शिक्षा प्रदान प्रदान सर करेणु गत काली आम जो श्लोक कही दुईट श्लोक भगवान ये कथाटी कहते गत काली श्लोक आम आलोचना करें कि भाव ब्राह्मण संपत्ति हरण कले ବିଷ ଭଳି କୁହାଯାଇଥିଲେ ନା ନାହଂ ହଳା ହଳଂ ମନ୍ୟେ ବିଷଂ ଯଶ ପ୍ରତିକ୍ରିୟା ବ୍ରହ୍ମସ୍ୱ ହି ବିଷଂ ପ୍ରୋକ୍ତଂ ନାଶ ପ୍ରତିବୃଦ୍ଧିର୍ଭୁବି ତେଣୁ ବ୍ରହ୍ମ ସମ୍ପତ୍ତିକୁ ବିଷ ସହିତ ତୁଳନା କରିଛନ୍ତି ବିଷ ଖାଇଲେ ଯେମିତି ଜଣେ ମୃତ୍ୟୁବରଣ କରନ୍ତି କିନ୍ତୁ ବିଷର ମଧ୍ୟ ପ୍ରତିକ୍ରିୟା ରହିଛି ଆମେ ଗତକାଲି ଆଲୋଚନା କରୁଥିଲେ କିନ୍ତୁ ଇଏ ବ୍ରହ୍ମ ସମ୍ପତ୍ତି ଏଭଳି ବିଷ ଯାହାର କୌଣସି ପ୍ରତିକାର ନାହିଁ ସେଇ କଥାଟିକୁ ଏଠି ଏଇ ଶ୍ଳୋକରେ କହୁଛନ୍ତି ଆଉଥରେ ମାନେ ଆଉ ଟିକେ ବିସ୍ତାର କରି କହୁଛନ୍ତି କିଭଳି ଭାବରେ ପ୍ରତିକାର ନାହିଁ ନା ହୀନସ୍ତି ବିଷମତାରମ ହୀନସ୍ତି କହିଲେ ତାଙ୍କୁ ହତ୍ୟା କରେ ଯେଉଁମାନେ ବିଷମତାର ବିଷମ ଅତାରମ ବିଷକୁ ଯେଉଁମାନେ ଖାଦ୍ୟ ବିଷକୁ ଯେଉଁମାନେ ଗ୍ରହଣ କରନ୍ତି ବା ଖାଇଦିଅନ୍ତି ସେ ବିଷ ତାଙ୍କୁ ହତ୍ୟା କରେ ହୀନସ୍ତି ବିଷମତାରମ ବହ୍ନିରଦ୍ଭି ପ୍ରଶାମ୍ୟତି ଏବଂ ଆଉ ଗୋଟେ ଉଦାହରଣ ଭଗବାନ ଦେଉଛନ୍ତି ବହ୍ନି ଯେଉଁ ଅଗ୍ନି ରହିଛି ଅଗ୍ନିକୁ ଆଦ୍ଭି କହିଲେ ଜଳ ଦ୍ୱାରା ମଧ୍ୟ ଲିଭେଇ ଦିଆଯାଇପାରେ ଅଗ୍ନିଟାକୁ ଜଳ ଦ୍ୱାରା ଲିଭେଇ ଦିଆଯାଇପାରେ କିନ୍ତୁ ଇଏ ଯେଉଁ ବ୍ରହ୍ମ ସମ୍ପତ୍ତି ହରଣ ରୂପକ ବିଷ ଇଏ ମଧ୍ୟ ଗୋଟେ ଅଗ୍ନି ଭଳି ଇଏ ଅଗ୍ନିକୁ କୁଳଂ ସମୂଳଂ ଦହତି ଇଏ ଅଗ୍ନି କିଭଳି ଭାବରେ ନା ମୂଳ ସହିତ କୂଳକୁ ଦହନ କରିବ କୂଳର ମୂଳ କିଏ ନା ଆମେ ଯେଉଁ ଜାତ ହେଉଛେ ଯେଉଁ ଆମର କୂଳ ଆସିଛି ଆମର ଜଣେ ଜଣଙ୍କ ଠାରୁ ଏ କୂଳ ଆସିଛି ତେଣୁ ଏଇଭଳି ଭାବରେ ତାଙ୍କ ମୂଳରୁ ସେଇ ସମୂଳରୁ ଏଇ କୂଳକୁ ନଷ୍ଟ କରିଦେବ ଦହନ କରିଦେବ ଏ ଅଗ୍ନି ଦହନ କରିଦେବ ବ୍ରହ୍ମସ୍ୱାରଣୀ ପାବକ ବ୍ରହ୍ମ ସମ୍ପତ୍ତିକୁ ଯେଉଁମାନେ ହରଣ କରିବେ ଏ ଗୋଟେ ଅରଣୀ ଅରଣୀ କହିଲେ ଗୋଟେ କାଠ ରହିଛି ଯେଉଁ କାଠକୁ ଆଗକାଳେ ଋଷିମାନେ ହରଣୀ କାଠ ଧରିକିରି ଅଗ୍ନି ଉତ୍ପନ୍ନ କରୁଥିଲେ ହରଣୀ ତେଣୁ ଏ ଗୋଟେ କଥା ରହିଛି ମହାଭାରତରେ ଗୋଟେ କଥା ରହିଛି ଏଇ ଯେଉଁ ପାଣ୍ଡବମାନଙ୍କର ଯେତେବେଳେ ବନବାସ କରୁଥିଲେ ତାଙ୍କର ଥିଲା ବନବାସର ସର୍ତ୍ତ ଥିଲା କ'ଣ ନା ବାର ବର୍ଷ ବନବାସ କରିବେ ଗୋଟିଏ ବର୍ଷ ଅଜ୍ଞାତବାସ କରିବେ ସେ ଅଜ୍ଞାତବାସରେ ଯଦି ଧାରା ପଡ଼ିଯିବେ ତାହେଲେ ସେ ପୁଣି ଆଉ ଥରେ 12 ବର୍ଷ ବନବାସ କରିବେ ଏଇଭଳି ଭାବରେ ଦୁର୍ଯ୍ୟୋଧନ ଚିନ୍ତା କରୁଥିଲା ଆସି ଆଉ ଆସିବେ ନାହିଁ 25 ବର୍ଷ ପଳେଇଲା ଏଇଭଳି ଭାବରେ ଚିନ୍ତା କରୁଥିଲେ ପ୍ରକୃତରେ ଯୁଦ୍ଧ ପରେ ଯୁଧିଷ୍ଠିର ମହାରାଜ ଆଉ 35 ବର୍ଷ ରାଜ୍ୟ ଶାସନ କରିଥିଲେ ଭଗବାନ 35 ବର୍ଷ କାଳ ତାପରେ ଥିଲେ ଯୁଦ୍ଧ ପରେ ମହାଭାରତ ଯୁଦ୍ଧ ବେଳକୁ ତାଙ୍କ ବୟସ ହୋଇଥିଲା 90 ବର୍ଷ ତେଣୁ ତାପରେ ଆଉ 35 ବର୍ଷ ପାଖାପାଖି ଭଗବାନ ରହିଥିଲେ ଭୌତିକ ଜଗତରେ ତାଙ୍କ ଲୀଳା ଦ୍ୱାରକା ଲୀଳା ସବୁ କରିଥିଲେ ଏବଂ ପାଣ୍ଡବମାନେ ମଧ୍ୟ 35 ବର୍ଷ ଧରି ଶାସନ କରିଥିଲେ ତାପରେ ଭଗବାନ ଚାଲିଗଲେ ଏବଂ ସେମାନେ ମଧ୍ୟ ଚାଲିଗଲେ ତାପରେ ପରୀକ୍ଷିତ ମହାରାଜ ସମ୍ରାଟ ହେଲେ ସମଗ୍ର ପୃଥିବୀର ସମ୍ରାଟ ହେଲେ ତେଣୁ ଯାହା ହଉ ଏଇଭଳି ଭାବରେ ଦୁର୍ଯ୍ୟୋଧନ ଚିନ୍ତା କରିଥିଲା ତେଣୁ 12 ବର୍ଷ କମ୍ପ୍ଲିଟ୍ ହୋଇଗଲାଣି ଗୋଟିଏ ବର୍ଷ ଅଜ୍ଞାତବାସ କରିବେ ଦୁର୍ଯ୍ୟୋଧନ ସମସ୍ତ ପ୍ରକାର ତାଙ୍କର ଯେତେ ସବୁ ରହିଛି ରାଜ୍ୟର ଯେତେ ସବୁ ଗୁଇନ୍ଦା ବିଭାଗ ରହିଛି ସମସ୍ତଙ୍କୁ ଲଗେଇଦେଲା ଦେଖ କେଉଁଠି ସେ ଛପିକି ରହୁଛନ୍ତି ତାଙ୍କୁ ଆମେ ଧରିବା ଧରିଲେ ପୁଣି ସେ 12 ବର୍ଷ ଯିବେ ଏଇଭଳି ଭାବରେ ସେ କରିଥିଲା କିନ୍ତୁ ଯାହାକୁ ଭଗବାନ ସହାୟ ହେବେ ତାର କିଏ କ'ଣ ବିପତ୍ତି କ'ଣ ତାକୁ କରିପାରିବ ଭଗବାନ ଯାହାଙ୍କର ଧର୍ମ ରହସ୍ୟ ସ୍ୱୟଂ ଭଗବାନ ତାଙ୍କ ପାଖରେ ରହିଛନ୍ତି ତେଣୁ ଯାହା ହଉ ଏଇଭଳି ଭାବରେ ଏଇ ଅବସରରେ ଗୋଟେ 12 ବର୍ଷ କମ୍ପ୍ଲିଟ୍ ହୋଇଯାଇଛି ଆଉ ଏ ଅଜ୍ଞାତବାସ ଆରମ୍ଭ ହେବ ସେଇ ସମୟରେ ସେମାନେ ଚିନ୍ତା କରୁଛନ୍ତି କେଉଁଠି ରହିବେ ଅଜ୍ଞାତବାସ କେମିତି ରହିବେ କ'ଣ କରିବେ ଚିନ୍ତା କରୁଛନ୍ତି ଭଗବାନ ତାଙ୍କର ସହାୟ ହେଉଛନ୍ତି କିନ୍ତୁ ତଥାପି ସେସବୁ ନିଜ ଚେଷ୍ଟା କରିବାକୁ ପଡ଼ୁଛି ଭଗବାନ ଖାଲି କହିଦେବେ ନାହିଁ ତୁମେ ରହିଯାଅ ମୁଁ ତୁମକୁ ଘୋଡ଼େଇଦେବି ଏଭଳି ଭାବରେ କହିବେ ନାହିଁ ଭଗବାନ କହିବେ ତୁମେ ଚେଷ୍ଟା କର ପାଣ୍ଡବମାନେ ଚେଷ୍ଟା କରୁଛନ୍ତି ସବୁ 5 ପାଣ୍ଡବ ଏବଂ ଦ୍ରୌପଦୀଙ୍କ ସହିତ ସମସ୍ତେ କୁନ୍ତିଦେବୀ ନଥିଲେ ତାଙ୍କ ସହିତ କୁନ୍ତିଦେବୀ ସେ ସମୟରେ ରହୁଥିଲେ କ'ଣ ଯେଉଁ ରହିଛନ୍ତି କିଏ ନା ବିଦୁରଙ୍କ ଗୃହରେ ରହୁଥିଲେ ତେଣୁ ଇଏ ଯେଉଁ ଗଲେ ସମସ୍ତେ ଚିନ୍ତା କରୁଛନ୍ତି କେମିତି କ'ଣ କଲେ ରହିବେ ଅଲଗା ଅଲଗା ରହିବେ ନା କେମିତି ମିଶିକି ରହିବେ କିନ୍ତୁ ଅଜ୍ଞାତ ଭାବରେ ରହିବେ ଏଇଭଳି ଭାବରେ ଚିନ୍ତା କରୁଛନ୍ତି ସେହି ସମୟର ଘଟଣା ଜଣେ ଋଷି ତାଙ୍କର ଯେଉଁ ଯଜ୍ଞ କରିବା ପାଇଁ ଯେଉଁ ଅରଣୀ କାଠ ଅରଣୀ ତାଙ୍କ ପାଖରେ ଥିଲା ଆମର ତଥାଗତ ଐତିହାସିକମାନେ କହୁଛନ୍ତି ଏ ଯେଉଁ 2000 ବର୍ଷ ତଳେ ମାନବମାନେ ଆଦି ମାନବ ଥିଲେ, ସେମାନେ ଜାଣିନଥିଲେ ଅଗ୍ନିର ଜାଣିନଥିଲେ, ବ୍ୟବହାର ଜାଣିନଥିଲେ, ସେମାନେ ପଶୁ ଭଳି ରହୁଥିଲେ, ଉଲଗ୍ନ ରହୁଥିଲେ, ଏଇଭଳି ଭାବରେ କହୁଥିଲେ ସେମାନେ। ଏବଂ ଆମେ ମଧ୍ୟ ସେଇଟାକୁ ପଢ଼ୁଥିଲୁ, ଆମେ ଭାବୁଥିଲୁ ସେଇଟା ସତ କଥା ବୋଲି। କିନ୍ତୁ ଇଏ ଯେଉଁ ବୈଦିକ ସଂସ୍କୃତି ରହିଛି, ଏ ବୈଦିକ ସଂସ୍କୃତି ଯେଉଁମାନେ ପଢ଼ିବେ, ଯେଉଁମାନେ ପ୍ରାପ୍ତ ହେବେ, ସେମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବେ। ଲକ୍ଷ ଲକ୍ଷ ବର୍ଷ ତଳର କଥା କିଭଳି ଭାବରେ ରହିଛି ସବୁ ବର୍ଣ୍ଣନା କରାଯାଇଛି, ଏଇଟାକୁ ସେମାନେ ବିଶ୍ୱାସ କରିପାରିବେ ନାହିଁ। ସେମାନେ ଭାବିବେ ହେଉଛି ମନଗଢ଼ା ଜିନିଷ, କାରଣ ସେମାନେ ଏ ଯେଉଁ ବୈଦିକ ଶାସ୍ତ୍ରକୁ ଠିକ୍ ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ପ୍ରାପ୍ତ ହୋଇନାହାନ୍ତି, ତେଣୁ ସେମାନେ ବୁଝିପାରିବେ ନାହିଁ ଘଟଣା। 2000 ବର୍ଷ ତଳେ ଯେ ଏତେ ଉନ୍ନତ ସଭ୍ୟତା ଥିଲା ସେମାନେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଭାବନ୍ତି ଆମେ ହେଉଛୁ ଆର୍ଯ୍ୟ, ବିଶେଷ ଭାବରେ ଏ ପାଶ୍ଚାତ୍ୟ ଜଗତର ଲୋକମାନେ ସେମାନେ ଭାବନ୍ତି ଆମେ ହେଉଛୁ ଆର୍ଯ୍ୟ, ଆଉ ଏମାନେ ସବୁ ଭାରତୀୟବାସୀ ମାନେ ଏମାନେ ସବୁ ଅନାର୍ଯ୍ୟ, ତାଙ୍କର କ'ଣ ଏତେ ଉନ୍ନତ ସଂସ୍ଥା ରହିଛି, ଉନ୍ନତ ସଂସ୍କୃତି କେଉଁଠୁ ରହିଲା, ତେଣୁ ସେମାନେ ଗ୍ରହଣ କରନ୍ତି ନାହିଁ। ଆମେ ମଧ୍ୟ ତାଙ୍କର ପ୍ରବର୍ତ୍ତିତ ଯେଉଁ ଇଂରାଜୀ ଶିକ୍ଷା ରହିଛି ଆମେ ସେଇଟାକୁ ପଢ଼ିକରି ଆମେ ସେଇଟା ଭାବୁଥିଲୁ ସତ କଥା, ସେଇଟା ସତ କଥା ବୋଲି। ଆମର ବୈଦିକ ସଂସ୍କୃତିକୁ ଆମେ ଭାବୁଥିଲୁ ଇଏ ହେଉଛି ମନଗଢ଼ା କଳ୍ପନା, କିନ୍ତୁ ଆମର ଯେ ସଂସ୍କୃତି କେତେ ମହାନ, ଆମେ ବୈଦିକ ବୈଦିକ ସାହିତ୍ୟ ପଢ଼ିଲେ ଆମେ ଜାଣିବା। ତେଣୁ ଅଗ୍ନିର ପ୍ରଜ୍ୱଳନ ମୂଳରୁ ରହିଛି, ଅଗ୍ନିର କେମିତି ବ୍ୟବହାର କରାଯିବ ତା ମୂଳରୁ ରହିଛି। ଅରଣି କାଠ ରହିଛି, ଅରଣି କାଠ ଗୋଟେ ରହିଛି, କାଠ ଘଷିଦେଲେ ଅଗ୍ନି ବାହାରିବ, ଯେମିତି ଆମେ ଡିଏସଏଲ କାଠି ଲଗାଇକରି ଅଗ୍ନି ବାହାର କରୁଛେ ସେହିଭଳି ଭାବରେ। ତେଣୁ ସେଇଥିରେ ସବୁ ଯଜ୍ଞ ହେଉଥିଲା ସବୁବେଳେ ପାଇଁ, ଭୌତିକ ଜଗତ ସୃଷ୍ଟିରୁ ଯଜ୍ଞ ରହିଛି। ଭଗବତ ଗୀତାରେ ଭଗବାନ କହିଲେ ନା କ'ଣ ନା, ସହଜ୍ଞା ପ୍ରଜା ସୃଷ୍ଟା ପୂର୍ବାଚ ପ୍ରଜାପତି ଅନନ୍ୟ ପ୍ରଶ୍ନ ବିଶ୍ୱଧମ ଏସବୁ ଉତ୍ତୃଷ୍ଟ କାମଧୁ। ଏ ଭୌତିକ ଜଗତ ଯେତେବେଳେ ସୃଷ୍ଟି ହେଉଛି ସେହି ସମୟରେ ଯଜ୍ଞ ଯଜ୍ଞ ଆରମ୍ଭ ହୋଇଛି। ଯଜ୍ଞ ଏବେ ଯେଉଁ ଅଗ୍ନିର ବ୍ୟବହାର ଜାଣିଲା ପରେ ଯଜ୍ଞ ସୃଷ୍ଟି ହେଲା, ତାହେଲେ ଯଜ୍ଞ ମୂଳରୁ ରହିଛି, ଯଜ୍ଞ କେମିତି ହେବ? ଏମିତିକି ମନ୍ତ୍ର ରହିଛି, ମନ୍ତ୍ର ଉଚ୍ଚାରଣ ଫଳରେ ଅଗ୍ନି ମଧ୍ୟ ଉତ୍ପନ୍ନ ହେବ, ଏମିତି ରହିଛି ମନ୍ତ୍ର, ଅଗ୍ନି ଦାହକ ମନ୍ତ୍ର, ମନ୍ତ୍ର ଉଚ୍ଚାରଣ କଲେ ମନ୍ତ୍ର ଏଇ ଅଗ୍ନି ସୃଷ୍ଟି ହେବ। ସେହିଭଳି ଭାବରେ ରହିଛି ମନ୍ତ୍ର ଉଚ୍ଚାରଣ କଲେ ବୃଷ୍ଟି ହେବ। ଆମେ ଶୁଣୁଛେ ନା କ'ଣ ନା ପର୍ଜନ୍ୟ କେମିତି ହେଉଛି, ନା ଯଜ୍ଞାତ୍ ଭବତି ପର୍ଜନ୍ୟ, ଯଜ୍ଞ କହିଲେ ଏଇ ମନ୍ତ୍ର ମାଧ୍ୟମରେ ବୃଷ୍ଟି ହେଉଛି। ଆଚ୍ଛା, ତେଣୁ ଏଇଭଳି ଭାବରେ ଏଇ ଭୌତିକ ଜଗତର ଆରମ୍ଭରୁ ଏ ଯଜ୍ଞ ରହିଛି। ସହଜ୍ଞା ପ୍ରଜା ସୃଷ୍ଟା ପୂର୍ବାଚ ପ୍ରଜାପତି, ପ୍ରଜାପତି କହିଲେ ବ୍ରହ୍ମା ପ୍ରଥମେ କହିଲେ, ପୂର୍ବାଚ ମୂଳରୁ କହିଛନ୍ତି, ସୃଷ୍ଟିର ଆରମ୍ଭରେ କହିଛନ୍ତି ବ୍ରହ୍ମା। ସହଜ୍ଞା ପ୍ରଜା ସୃଷ୍ଟା ପୂର୍ବାଚ ପ୍ରଜାପତି ଅନନ୍ୟ ପ୍ରଶ୍ନ ବିଶ୍ୱଧୂମ ଏସବୁ ସୃଷ୍ଟ କାମଧୁ, ଏଇ ଯଜ୍ଞ ମାଧ୍ୟମରେ ତୁମ ସମସ୍ତଙ୍କର ମଙ୍ଗଳ ହେବ, ତୁମେ ଏଇ ଯଜ୍ଞ କାର୍ଯ୍ୟ କର। ଏଇଭଳି ଭାବରେ ସୃଷ୍ଟିର ଆରମ୍ଭରୁ ଯଜ୍ଞ ରହିଛି, ଅଗ୍ନିର ପ୍ରଜ୍ୱଳନ ଅଗ୍ନିର ବ୍ୟବହାର ରହିଛି, ଇଏ ଆର୍ଯ୍ୟ ସଭ୍ୟତା। ସେମାନେ ସବୁ ଅନାର୍ଯ୍ୟ, କିନ୍ତୁ ସେମାନେ କହୁଛନ୍ତି ଆମେ ଆର୍ଯ୍ୟ, ଏବଂ ଆମେ ସବୁ ଆମେ ହେଉଛୁ ଅନାର୍ଯ୍ୟ। ଏଇଭଳି ଭାବରେ କଥା କ'ଣ କହିବା, ଆମେ ସେଇ ସଂସ୍କୃତି ପଢ଼ିକିରି ଆମେ ସେଇଟାକୁ ଭାବୁଥିଲେ ପ୍ରକୃତରେ ଆମେ ଅନାର୍ଯ୍ୟ, ସେମାନେ ଆର୍ଯ୍ୟ, ସେମାନେ ବହୁତ ଉନ୍ନତ, ନା ଆମେ ପ୍ରକୃତରେ ଆର୍ଯ୍ୟ। ଭଗବତ ଗୀତାରେ ଭଗବାନ କହିଲେ ନା ଅର୍ଜୁନକୁ, ଅର୍ଜୁନ ଯେତେବେଳେ କହିଲେ କେମିତି ମୁଁ ଏମାନଙ୍କୁ ସବୁ ଯୁଦ୍ଧରେ ହତ୍ୟା କରିବି, କଥମ ଭୀଷ୍ମ ମହମ ସଂଖେ ଦ୍ରୋଣଙ୍କ ଚମ୍ବତି ସୁଦନ, କେମିତି ଏମାନଙ୍କୁ ହତ୍ୟା କରିବି, ଭଗବାନ କହିଲେ ସେଇଠି ତୁମେ କହୁ ଏସବୁ ଅନାର୍ଯ୍ୟ କଥା କେଉଁଠୁ ଆସିଲା, ତୁମେ ଆର୍ଯ୍ୟ ବ୍ୟକ୍ତି, ତୁମେ ଅନାର୍ଯ୍ୟ କଥା କେମିତି ଆସିଲା, କଥମ କ'ଣ ବିଷମ ସମୁପସ୍ଥିତ ଅନାର୍ଯ୍ୟ ସିଷ୍ଟମ ଅସ୍ୱର୍ଗମ ଅକୀର୍ତ୍ତିକରମ ଅର୍ଜୁନ, ଏ ବିଷମ ପରିସ୍ଥିତିରେ ତୁମର ଏମିତି ଅନାର୍ଯ୍ୟ କଥା କେମିତି ଆସିଲା ତୁମ ମନକୁ, ତୁମକୁ ଏ ସ୍ୱର୍ଗ ପ୍ରଦାନ କରିବ ନାହିଁ। ଏଇଭଳି ଭାବରେ ଭଗବତ ଗୀତାରେ ମଧ୍ୟ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି। ତେଣୁ ଇଏ ଆମର ସଂସ୍କୃତି ଏହିଭଳି ଭାବରେ, ଏହିଭଳି ଭାବରେ ଯେତେବେଳେ ସେ କ'ଣ ହେଇଛି, ଅରଣି କାଠଟି ଗୋଟେ ଗୋଟେ ହରିଣ ଆସିକରି ନେଇକି ପଳେଇଗଲା, ହରିଣଟି ଆସିକରି ସେ ଋଷିଙ୍କର ସେ ଅରଣି କାଠକୁ ନେଇଗଲା। ତେଣୁ ନେଇଗଲା ଯେତେବେଳେ ସେ ଋଷି ଜଣକ ବ୍ୟସ୍ତ ହେଇକରି ତାଙ୍କ ପଛରେ ଧାଉଁଛନ୍ତି, ସେହି ସମୟରେ ତାଙ୍କର ଭାଗ୍ୟକ୍ରମେ ଏଇ ପାଣ୍ଡବମାନେ ଆସି ପହଞ୍ଚିଗଲେ ସେଠି। ତେଣୁ ସେମାନେ କହିଲେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଆପଣଙ୍କର ଅରଣ୍ୟ କାଠ ଆଣି ଦେବୁ, କହିକି ସେମାନେ ଧାଇଁଲେ।
ଦ୍ରୌପଦୀଙ୍କ ସହିତ ସମସ୍ତେ ଧାଇଲେ, ପାଞ୍ଚ ଭାଇ ଧାଇଁଲେ, ଇଏ ପଛରେ, ସେ ଯେଉଁ ମୃଗ ହରିଣୀ, ହରିଣୀ ପଛରେ ଧାଇଁଲେ, ହରିଣ ପଛରେ ଧାଇଁଲେ, କିନ୍ତୁ ଭଗବାନଙ୍କ ବ୍ୟବସ୍ଥା, ଭଗବାନ ବ୍ୟବସ୍ଥା ଏଭଳି ରହିଛି, ତେଣୁ ସେ ହରିଣକୁ ସେ ଧରିପାରିଲେ ନାହିଁ, କିନ୍ତୁ ଦ୍ରୌପଦୀଙ୍କୁ ତୃଷା ହେଲା, ବହୁତ ଶୋଷ ହେଲା, ତେଣୁ ସେ କହିଲେ ମୁଁ ଆଉ ଧାଇଁପାରିବି ନାହିଁ, ତ ମୋ ପାଇଁ ଜଳର ବ୍ୟବସ୍ଥା କର। ତେଣୁ ପନ୍ଥ ସବୁଠାରୁ ସାନ ଭାଇ ଯିଏ ସହଦେବ, ସେ ଗଲେ ଜଳ ପାଇଁ, ଜଳର ସନ୍ଧାନରେ ଗଲେ, ତେଣୁ ଗୋଟିଏ ଦେଖିଲେ ପୁଷ୍କରିଣୀ ରହିଛି, ଜଳାଶ୍ରୟ ରହିଛି, ସେଇଠୁ ଦେଖିଲେ ସୁନ୍ଦର ଜଳ ରହିଛି, ସେ ଜଳ ନେବା ପାଇଁ ତାଙ୍କୁ ବହୁତ ତୃଷା ରହୁଛି, ବୋଧେ ଖରାଦିନ ହୋଇଥିବ, ଧାଇଁ ଧାଇଁକିରି ସବୁ ତୃଷା ହୋଇଯାଇଛି, ବହୁତ ତୃଷାଗ୍ରସ୍ତ, ସମସ୍ତେ ତୃଷାଗ୍ରସ୍ତ ହୋଇଯାଇଛନ୍ତି, ଦ୍ରୌପଦୀଙ୍କ ସହିତ ପାଞ୍ଚ ଭାଇ ତୃଷାଗ୍ରସ୍ତ ହୋଇଯାଇଛନ୍ତି, ତେଣୁ ସିଏ ଜଳପାନ କରିବା ପାଇଁ ବସିଛନ୍ତି, କିନ୍ତୁ ଯାହା ହଉ ସେ ଆଉ ଫେରିଲେ ନାହିଁ। ତାପରେ ନକୁଳ ଗଲେ, ସେ ଫେରିଲେ ନାହିଁ, ଅର୍ଜୁନ ଗଲେ ଫେରିଲେ ନାହିଁ, ଭୀମ ଗଲେ ଫେରିଲେ ନାହିଁ, ତାପରେ ଯୁଧିଷ୍ଠିର ଗଲେ, ଯୁଧିଷ୍ଠିର ଯାଇକି ଯେତେବେଳେ ଦେଖିଲେ ସେ ଜଳାଶୟ ନିକଟରେ ତାଙ୍କ ଚାରି ଭାଇ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ସିଏ ମଧ୍ୟ ତୃଷାହାନ୍ତ ରହିଛନ୍ତି, ସିଏ ମଧ୍ୟ ଜଳପାନ କରିବା ପାଇଁ ବସୁଛନ୍ତି। ସେହି ସମୟରେ ସେ ଜଣେ ଯକ୍ଷ ଆସିଲେ, ଯକ୍ଷ ଆସି କହିଲେ ଏ ଜଳାଶୟ ହେଉଛି ମୋର, ତୁମର ଭାଇମାନେ ଏଇ ମୋର ଅନୁମତି ନ ନେଇକରି ଜଳପାନ କରିଥିବାରୁ ସେ ମୃତ୍ୟୁବରଣ କରିଛନ୍ତି, ତୁମେ ମଧ୍ୟ ଯଦି ସେଇଭଳି ଭାବରେ ମୋର ଅନୁମତି ଗ୍ରହଣ ନ କରିକି ଯଦି ଜଳପାନ କରିବ, ତୁମର ମଧ୍ୟ ମୃତ୍ୟୁ ହେବ। ତେଣୁ ସେ ପଚାରିଲେ ମୋତେ ଅନୁମତି ଦିଅନ୍ତୁ ନା, ମୋର ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମକୁ ଅନୁମତି ଦେବି। କ'ଣ ପ୍ରଶ୍ନ? ବିଭିନ୍ନ ପ୍ରଶ୍ନ ରହିଛି ମହାଭାରତରେ, ଏସବୁ ବିଭିନ୍ନ ପ୍ରଶ୍ନ ରହିଛି, ତେଣୁ ଆମେ ଖାଲି ଗୋଟିଏ ପ୍ରଶ୍ନର ଉତ୍ତର ଦେବା, ଗୋଟିଏ ପ୍ରଶ୍ନ ଆଲୋଚନା କରିବା, ଆମେ ସେ ପ୍ରଶ୍ନ କହିବାକୁ ଆମେ ଚିନ୍ତା କରୁନଥିଲୁ। ଏଇ ଅରଣୀ କଠାରୁ ଆସିଗଲା, ଏ ଅରଣୀ ଶବ୍ଦ ରହିଛି ନା, ଅରଣୀ ଶବ୍ଦରେ ଏଇ କଥାଟି ମୋର ମନେ ପଡ଼ିଲା। ତେଣୁ ଏଇଠି ସେଠି କହୁଛନ୍ତି ଧର୍ମରାଜ, ଯକ୍ଷ ସିଏ ସେ ଧର୍ମରାଜ, ସ୍ୱୟଂ ଧର୍ମରାଜ ଯମରାଜ, ସିଏ ହେଉଛନ୍ତି ଯୁଧିଷ୍ଠିର ମହାରାଜଙ୍କ ପିତା, ଯୁଧିଷ୍ଠିର ମହାରାଜ ପିତା, ଭଗବାନ ସବୁ ବ୍ୟବସ୍ଥା କରିବେ ତାଙ୍କ ପାଇଁ, ତାଙ୍କ ଭକ୍ତ ପାଇଁ ଭଗବାନ ବ୍ୟବସ୍ଥା କରିବେ, ଏମିତି ନୁହଁ ତାଙ୍କ ଭକ୍ତଙ୍କୁ ସେ ଛାଡ଼ିଦେବେ, ସେ ତାଙ୍କର ଯାହା କରୁଛନ୍ତି କରନ୍ତୁ, ଆମେ ଅଲଗା ରହିବା ନା, ସବୁବେଳେ ପାଇଁ ଚିନ୍ତା କରୁଛନ୍ତି ଭଗବାନ ଆମର କେମିତି ମଙ୍ଗଳ ହେବ, ବିଶେଷ ଭାବରେ ତାଙ୍କ ଭକ୍ତମାନଙ୍କୁ ମଧ୍ୟ ମଙ୍ଗଳ ପାଇଁ ଭଗବାନ ଚେଷ୍ଟା କରୁଛନ୍ତି, ଚିନ୍ତା କରୁଛନ୍ତି ସବୁବେଳେ। ମୁଁ କହିଥିଲି ନା ଗୋଟେ ଥର ଶ୍ଳୋକରେ ଗୋଟେ ରହିଛି, ଆମେ ଯେତେବେଳେ ଭଗବାନ ନାମ ନେଉଛେ ସେତେବେଳେ ଭଗବାନ କ'ଣ ଚିନ୍ତା କରୁଛନ୍ତି, ଭାଗବତ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଯେତେବେଳେ ଅଜାମିଳକୁ ନେବା ପାଇଁ ବସୁଥିଲେ ଯମରାଜଙ୍କ ଦୂତମାନେ, ଯମ ପାହାସ ପକାଇକି ନେଇ ନେବା ପାଇଁ ବସୁଥିଲେ, ସେହି ସମୟରେ ଏଇ ଘଟଣାଟି ହେଇଛି। ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ ଭଗବାନ ମଧ୍ୟ ଆମେ ଚିନ୍ତା କରୁଛନ୍ତି, ଏ କଥାଟି ଭଗବାନଙ୍କର ଦୂତମାନେ କହୁଛନ୍ତି ଯମରାଜଙ୍କ ଦୂତମାନଙ୍କୁ। ଯମରାଜଙ୍କ ଦୂତମାନେ ଜାଣିପାରିଲେ ନାହିଁ ଅଜାମିଳ କିଭଳି ଭାବରେ ପାପୀରୁ ଗୋଟେ ପୁଣ୍ୟବାନ ବ୍ୟକ୍ତିରେ ପରିଣତ ହୋଇଯାଇଛନ୍ତି, ଧର୍ମ ଧାର୍ମିକ ବ୍ୟକ୍ତି ହୋଇଯାଇଛନ୍ତି, ସେ ଜାଣିପାରିଲେ ନାହିଁ। କିନ୍ତୁ ବିଷ୍ଣୁ ଦୂତମାନେ କହିଲେ, ଯଦିଓ ସେ ସବୁ ବେଦର ଜ୍ଞାନ ଅଛି ତାଙ୍କ ପାଖରେ, ଯମରାଜଙ୍କ ଦୂତମାନେ ବେଦକୁ କହିଦେବା ପାଇଁ ଆରମ୍ଭ କଲେ, ତାଙ୍କୁ ବେଦ କହିବା ପାଇଁ ଆରମ୍ଭ କଲେ, ସବୁ ଜ୍ଞାନ ରହିଛି, କିନ୍ତୁ ଜାଣିନାହାନ୍ତି, ଉନ୍ନତ ଜ୍ଞାନକୁ ସେ ପ୍ରାପ୍ତ ହୋଇନାହାନ୍ତି। ତେଣୁ ବିଷ୍ଣୁ ଦୂତମାନେ କହିଲେ, ପ୍ରକୃତରେ ଇଏ ବହୁତ ଧର୍ମାତ୍ମାରେ ପରିଣତ ହୋଇଯାଇଛନ୍ତି, କିଭଳି ନା, ଏ ଯେଉଁ ତାଙ୍କର ପୁତ୍ରକୁ ଲକ୍ଷ୍ୟ କରି ପୁତ୍ରକୁ ନାମ ନେଇକି ଡାକିଲେ ମଧ୍ୟ ଏ ଭଗବାନଙ୍କ ନାମ ନାରାୟଣ, ଭଗବାନଙ୍କ ନାମ, ଭଗବାନଙ୍କ ନାମ ହେଉଛି ନାରାୟଣ, ପୁଅକୁ ଡାକିଥିଲା, ତେଣୁ ଗୋଟିଏ ନାମରେ ସବୁ ପ୍ରକାର ପାପ ଚାଲିଗଲା ତା'ର। ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ଯମରାଜ ଦୂତମାନେ କହୁଛନ୍ତି, ଆପଣ ଜାଣିଛନ୍ତି କେତେ ପ୍ରକାର ପାପ ରହିଛି, ଆମେ ସବୁ ଜାଣିଛୁ, ଆମେ ବିଚାର କରୁଛୁ, ତାଙ୍କୁ ସବୁ ଯନ୍ତ୍ରଣା ସବୁ ଦିଆଯାଉଛି, ଏସବୁ କଥା କହୁଛନ୍ତି। ତେଣୁ ବିଷ୍ଣୁ ଦୂତ କହୁଛନ୍ତି, ସବୁ ମୁଁ ଜାଣିଛି, ସବୁ ଆମେ ଜାଣିଛୁ, ସର୍ବେଷାମ ବି ଭଗବତାମ, ଯେତେ ପ୍ରକାର ପାପର ବିଭିନ୍ନ ପ୍ରକାର ସ୍ତର ରହିଛି, ଆମେ ବସିଲେ ଆମେ ସୁନ୍ଦର ପାଠ କରୁଛେ, ଆମର କଥା ଆସିବ ସକାଳେ ସକାଳେ, ସକାଳେ ସକାଳେ ଆସିବେ, ଆମେ ଯେଉଁ ଭକ୍ତି କରୁଛେ ତାର ଏଇସବୁ ପାପକୁ ନଷ୍ଟ କରିଦେବ, ଭକ୍ତି ଯେଉଁ କରୁଛେ ତାର ପାପକୁ ନଷ୍ଟ କରିଯିବ, ଗୋଟେ ଶ୍ଳୋକ ଅଛି ଆମେ କହିବା ସକାଳେ ଆଲୋଚନା କରୁଛେ ସେଇଟା। ତେଣୁ ଏ କହିଲେ ପାପ କ'ଣ, ପାପକୁ ତାପ କ'ଣ ପାତକ ବୋଲି କୁହାଯାଏ, ପାତକ, ଉରୁପାତକ, ମହାପାତକ, ଅତିପାତକ, ଏଇଭଳି ବିଭିନ୍ନ ସ୍ତର ରହିଛି ପାପର, ବିଭିନ୍ନ ସ୍ତର ରହିଛି, କିନ୍ତୁ ସର୍ବେଷାମ ଭଗବତା ଇଦମେବ ସୁନିଷ୍କୃତମ, ସବୁ ପ୍ରକାର ପାପର ଇଏ ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ କ'ଣ ନା ନାମ ବ୍ୟାହରଣ ବିଷ୍ଣୁ ଯତତ୍ ବିଶ୍ରାମତୀ ଭଗବାନ ବିଷ୍ଣୁଙ୍କର ନାମ ଯେତେବେଳେ ଆମେ ବ୍ୟାହରଣ କରୁଛେ ବା ଉଚ୍ଚାରଣ କରୁଛେ ସେହି ସମୟରେ ଯତତ୍ ବିଶ୍ରାମତୀ ତାଙ୍କ ବିଷୟରେ ଭଗବାନ ଚିନ୍ତା କରୁଛନ୍ତି ଭଗବାନ କ'ଣ ଚିନ୍ତା କରୁଛନ୍ତି ଆମେ କହିଛୁ କେତେଥର କହିଛୁ କାହାର ମନେ ଥିବ କି ନଥିବ ଅଲଗା କଥା ଏଇ ଷଷ୍ଠ ସ୍କନ୍ଧରେ ଶ୍ରୀଧର ସ୍ୱାମୀ ଶ୍ଳୋକରେ କହିଛନ୍ତି ସେଇଟା ସେ କହୁଛନ୍ତି ମଦ୍ୟୋୟଂ ଇଏ ବ୍ୟକ୍ତି ହେଉଛନ୍ତି ମୋର ମଦ୍ୟୋୟଂ ମୟା ସର୍ବତୋ ରକ୍ଷଣୀୟମ୍ ମୋ ଦ୍ୱାରା ଆଙ୍କୁ ପୂର୍ଣ୍ଣ ଭାବରେ ରକ୍ଷା କରିବା ଇତି ବିଷ୍ଣୁର୍ମତି ଭବତୀ ନାମଚାର ପୁରୁଷଙ୍କ ପ୍ରତି ବିଷ୍ଣୁର୍ମତି ଭବତୀ ଯେଉଁମାନେ ଭଗବାନଙ୍କ ନାମକୁ ଉଚ୍ଚାରଣ କରୁଛନ୍ତି ଭଗବାନ ବିଷ୍ଣୁଙ୍କର ମତି ଏହିଭଳି ଭାବରେ ରହୁଛନ୍ତି ତେଣୁ ପାଣ୍ଡବମାନଙ୍କୁ କିଭଳି ରକ୍ଷା ଏସବୁ କଥା ରହିଛି ଯମରାଜଙ୍କ ସବୁ କଥା ସବୁ ଚାଲିବ ତ ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ ଯମରାଜଙ୍କ ଦୂତମାନେ ବୁଝିପାରିଲେ ନାହିଁ ଏ କଥାକୁ ତେଣୁ ସେ ଯାଇ ଯମରାଜଙ୍କୁ ପଚାରିବେ ପ୍ରକୃତ ଧର୍ମ କ'ଣ ଏସବୁ କଥା ଆଲୋଚନା ହୋଇଛି ତେଣୁ ଆମର କହିବାର ଉଦ୍ଦେଶ୍ୟ ହେଉଛି ଏହି ଭଗବାନ କେମିତି ତା ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ତେଣୁ ଏ ଯୁଧିଷ୍ଠିର ମହାରାଜ ହେଉଛନ୍ତି ଧର୍ମରାଜ ଯମରାଜଙ୍କ ପୁତ୍ର ତେଣୁ ଯମରାଜ ଆସି ସେଠି ପହଞ୍ଚିଥିଲେ ତାଙ୍କୁ ପରୀକ୍ଷା ନେବା ପାଇଁ ପରୀକ୍ଷା କରୁଥିଲେ ତେଣୁ ସେ ତାଙ୍କୁ ପଚାରିଲେ ବିଭିନ୍ନ ପ୍ରଶ୍ନ ପଚାରିଲେ ଏସବୁ ବନ ପର୍ବରେ ମହାଭାରତରେ ବର୍ଣ୍ଣନା କରାଯାଇଛି ବହୁତ ପ୍ରଶ୍ନ ସବୁ ରହିଛି ତାହେଲେ ଗୋଟିଏ ପ୍ରଶ୍ନ ପ୍ରସଙ୍ଗକ୍ରମେ ଆଲୋଚନା କରିଦେବା ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଏ ପ୍ରଶ୍ନଟି କହ ପନ୍ଥା କ'ଣ ପନ୍ଥା କ'ଣ ଅନେକ ପ୍ରକାର ବ୍ୟକ୍ତି ରହିଛନ୍ତି ସେ କହୁଛନ୍ତି ଏଇଟା ତୁମେ ଏଇଭଳି ଭାବରେ ଗଲେ ଆମେ ଭଗବାନ ପାଇ ଯତ ମତ ତତ ପଥ କେତେଜଣ ରହିଛନ୍ତି କେତେଟା ରହିଛି କ'ଣ ଇଏ ରହିଛି ଧାର୍ମିକ ଅନୁଷ୍ଠାନ ରହିଛନ୍ତି ସେମାନେ କହନ୍ତି ତାଙ୍କର ଫିଲୋସଫି ହେଉଛି ଯତ ମତ ତତ ପଥ ଯାହାର ଯେଉଁ ମତ ତାର ସେଇଟା ସେଇ ଗୋଟେ ପଥ ସବୁ ପଥ ଭଗବାନ ପାଖରେ ମିଶୁଛି ଏଇଭଳି ଭାବରେ କହୁଛନ୍ତି କିନ୍ତୁ ଏ ପ୍ରଶ୍ନର ଉତ୍ତର ମହାଭାରତରେ ଦିଆଯାଇଛି ଯୁଧିଷ୍ଠିର ମହାରାଜ ଦେଇଛନ୍ତି ସେ କହୁଛନ୍ତି ତର୍କ ଅପ୍ରତିଷ୍ଠ ଶ୍ରୁତ ବିଭିନ୍ନ ନାଶ ଓ ଋଷି ଯଶ ମତଙ୍ଗ ଭିନ୍ନମ ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟାଂ ମହାଜନ ଜନ ଗତସ ପନ୍ଥା ଧର୍ମର କ'ଣ ନା ତର୍କ ଅପ୍ରତିଷ୍ଠ ଧର୍ମକୁ ଆମର ତର୍କ ମାଧ୍ୟମରେ ପ୍ରତିଷ୍ଠା କରିହେବ ନାହିଁ ବହୁତ ପ୍ରକାର ତାର୍କିକ ଅଛନ୍ତି ସେ ଅନ୍ୟ ଜଣ ତାର୍କିକର ମତକୁ ଖଣ୍ଡନ କରିଦେବେ ଆଉ ମହାପ୍ରଭୁ ଯେତେବେଳେ ପାଠ ପଢ଼ୁଥିଲେ ସେତେବେଳେ ତର୍କକୁ ସେ ଅବଲମ୍ବନ କରିଥିଲେ ସବୁ ତର୍କରେ ସବୁ ସମସ୍ତଙ୍କୁ ପ୍ରତିଷ୍ଠା ଇଏ କରୁଥିଲେ ପରାସ୍ତ କରୁଥିଲେ ତର୍କରେ ତର୍କଶାସ୍ତ୍ରରେ ଏସବୁ କଥା ରହିଛି ଫାଙ୍କି ତାକୁ କହୁଛି ଫାଙ୍କି ତେଣୁ ତର୍କରେ ପ୍ରକୃତ ସତ୍ୟଟାକୁ ପ୍ରତିଷ୍ଠା କରିହେବ ନାହିଁ ତର୍କ ଅପ୍ରତିଷ୍ଠ ଶ୍ରୁତ ବିଭିନ୍ନ ବହୁତ ପ୍ରକାର ଶାସ୍ତ୍ର ରହିଛି ଶ୍ରୁତିଶାସ୍ତ୍ର ବହୁତ ପ୍ରକାର ରହିଛି ନାଶ ଆଉ ଋଷି ଯଶଙ୍କ ମତଙ୍କ ନା ଭିନ୍ନ ତାକୁ ଋଷି କୁହାଯିବ ନାହିଁ ଯାହାଙ୍କର ମତ ଆଉ ଜଣେ ଋଷିଙ୍କ ଠାରୁ ଭିନ୍ନ ନହେଲେ ତାକୁ ଋଷି ପଦବାଚ୍ୟ କରାଯିବ ନାହିଁ ଆମ ଋଷି ରହିଛି ଋଷି ପଢ଼ୁଛି ଡକ୍ଟରେଟ୍ କରୁଛି ହଁ ତାଙ୍କର ଯେତେବେଳେ ଡକ୍ଟରେଟ୍ କେତେବେଳେ ସେ ହେବ ଡକ୍ଟର ହେବ କେତେବେଳେ ତାହାର ଯେତେବେଳେ ସେ ଯେଉଁ ଥେସିସ୍ ଦେବ ସେ ଥେସିସ୍ଟା ସେ ଗୋଟେ ସାର୍ଟିଫିକେଟ୍ ଦେବ ଯେ ମୁଁ ଏଇ ଯେଉଁ ଫିଲୋସଫି ଦେଉଛି ଏଇଟା ଅନ୍ୟମାନଙ୍କଠାରୁ ଭିନ୍ନ ଏଇଭଳି ଭାବରେ ଦେଲେ ତାଙ୍କୁ ଦିଆଯିବ ଡକ୍ଟରେଟ୍ ସେ ଡକ୍ଟର ଜଣେ ଋଷି ଋଷି ପଦବାଚ୍ୟ ହେବ ସେଇଭଳି ଭାବରେ ତେଣୁ ଜଣେ ଋଷିଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନହେଲେ ଆମର ଛଅ ଜଣ ଋଷି ରହିଛନ୍ତି ପ୍ରସିଦ୍ଧ ଋଷି ରହିଛନ୍ତି ଇଏ ହେଉଛି ଷଡ଼ ଦର୍ଶନ ଆମର ଭାରତର ପ୍ରାଚୀନ ଯେଉଁ ଦର୍ଶନ ରହିଛି ଷଡ଼ ଦର୍ଶନ ରହିଛି ଛଅଟି ଦର୍ଶନ ରହିଛି ଗୋଟିଏ ଦର୍ଶନ ଅନ୍ୟ ଜଣ ଦର୍ଶନଠାରୁ ଭିନ୍ନ ତେଣୁ ନାଶ ଆଉ ଋଷି ଶାସ୍ୟ ମତଙ୍ଗ ଭିନ୍ନମ ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟାମ ଧର୍ମର ତତ୍ତ୍ୱ ବହୁତ ଗଭୀର ସମସ୍ତ ମହାଜନ ଜନ ଗତ ସପନ୍ଥା ମହାଜନମାନେ ସେ ତତ୍ତ୍ୱକୁ ଜାଣନ୍ତି ଭଗବତ ଗୀତାରେ ଭଗବାନ କହିଲେ ନା ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ ଯତତ ସିଦ୍ଧଏ ଯତତାମ ବି ସିଦ୍ଧାନାମ କଶ୍ଚିନ ମାଙ୍ଗ ବ୍ୟତୀତ ତତ୍ତ୍ୱତ ଖୁବ୍ କ୍ୱଚିତ ଲୋକ ତତ୍ତ୍ୱ ଜାଣନ୍ତି ତେଣୁ ଏ ଯେଉଁମାନେ ତତ୍ତ୍ୱ ଜାଣନ୍ତି ସେମାନେ ହେଉଛନ୍ତି ମହାଜନ ସେମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ସେଇଟାକୁ ଆମେ ଗ୍ରହଣ କରିବା ଆମେ ଏ ଯେଉଁ ପନ୍ଥାରେ ଚାଲୁଛେ ଆମର ଇସ୍କନ ସଂସ୍ଥା ଯେଉଁ ରହିଛି ଏ ମହାଜନ ଜନ ଗତ ସେ ପନ୍ଥା ବ୍ରହ୍ମା ଜଣେ ମହାଜନ ବ୍ରହ୍ମାଙ୍କର ସମ୍ପ୍ରଦାୟରେ ଆସୁଛି ମହାଜନଙ୍କ ପନ୍ଥା ଆମେ ଗ୍ରହଣ କରୁଛେ ସକାଳ ଭୋର ବ୍ରହ୍ମା ମଧ୍ୟ ସେଇଭଳି ଭାବରେ ଭୋରରୁ ଉଠିକି ସେ ମଙ୍ଗଳା ଆଳତି କରୁଛନ୍ତି ବ୍ରହ୍ମା, ରାତି ପର୍ଯ୍ୟନ୍ତ ତାଙ୍କର ଭଗବାନଙ୍କ ସେବା ଚାଲିଛି। ଆମେ ସେଇ ପରମ୍ପରାରେ ଆସିଛେ, ଆମେ ମଧ୍ୟ ସବୁ ଭୋରରୁ ଉଠିକିରି ମଙ୍ଗଳା ଆଳତିଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଇ ଭଗବାନଙ୍କ ସେବାରେ ଆମେ ନିଯୁକ୍ତ ରହିଛେ। ମହାଜନ ଜନଗତ ସପନ୍ଥା ଏଇଭଳି ଭାବରେ କହିବାରୁ ସବୁ ପ୍ରଶ୍ନର ଉତ୍ତର ଦେଇଦେଲେ ଯୁଧିଷ୍ଠିର ବା ଧର୍ମରାଜ ସିଏ। ତେଣୁ ସେ ଧର୍ମବକ ସେ ସନ୍ତୁଷ୍ଟ ହୋଇଗଲେ, ସେ କହିଲେ ଠିକ୍ ଅଛି ତୁମେ ଜଳପାନ କର, ଏବଂ ତୁମେ ଯେଉଁ ଭାଇ ପାଞ୍ଚ ଚାରି ଭାଇ ଅଛନ୍ତି, ଗୋଟିଏ ଭାଇକୁ ମୁଁ ତାଙ୍କୁ ଜୀବନ ଦେବି। କେଉଁ ଭାଇକୁ ତୁମେ ଚାହୁଁଛ ଜୀବନ ପ୍ରାପ୍ତ ହେବା ପାଇଁ ଚାହୁଁଛ, କେଉଁ ଭାଇର? ତେଣୁ ସିଏ କହିଲେ ନକୁଳ, ଏ ସହଦେବ ଯାହା ହେଉ ଜଣେ ଭାଇ ମାଦ୍ରୀଙ୍କର ପୁତ୍ରଙ୍କୁ କହିଲେ ସହଦେବ ବା ନକୁଳ ଯାହା ହେଉ। ତେଣୁ ସିଏ କହିଲେ ତୁମର ଆଗାମୀ ଦିନମାନଙ୍କରେ ତୁମେ ଯୁଦ୍ଧ ହେବ, କୌରମାନଙ୍କ ସହ ଯୁଦ୍ଧ କରିବ, ଆଉ ୟାଙ୍କୁ ନେଇକି ତୁମେ କ'ଣ କରିବ? ଭୀମ ଅର୍ଜୁନ ଏମାନେ ସବୁ ଯୁଦ୍ଧରେ ସାହାଯ୍ୟ କରିବେ, ଏମାନେ ତାଙ୍କୁ ନେଇକି କ'ଣ କରିବ? ଯୁଧିଷ୍ଠିର ମହାରାଜ କହିଲେ ନା, ଆମର ମୋର ମା କୁନ୍ତୀଙ୍କର ମୁଁ ପୁତ୍ର ରହିଛି, କିନ୍ତୁ ଆମର ଯେଉଁ ମାଉସୀ ରହିଛନ୍ତି ମାଦ୍ରୀ, ତାଙ୍କର ପୁତ୍ର ଦୁଇ ଜଣ ଭିତରୁ ଅନ୍ତତଃ ଜଣେ ଜୀବନ ଧାରଣ କରନ୍ତୁ, ଏଇଭଳି ଭାବରେ କହିଲେ। ତେଣୁ ଏଇଭଳି ଭାବରେ ସେ ଧର୍ମବକ ସେ ସ୍ୱୟଂ ଧର୍ମରାଜ, ତେଣୁ ସେ ସମସ୍ତ ଚାରି ଭାଇଙ୍କୁ ଜୀବନ ପ୍ରଦାନ କଲେ ଏବଂ ତାଙ୍କର ନିଜର ପରିଚୟ ଦେଇ କହିଲେ ତୁମେ କ'ଣ ବର ଚାହୁଁଛ, ବର ଆମେ ପ୍ରଦାନ କରିବୁ। ତେଣୁ ସେ କହିଲେ ପ୍ରଭୁ ଆମେ ବର୍ତ୍ତମାନ ଆମ 12 ବର୍ଷ ବନବାସ କମ୍ପ୍ଲିଟ୍ ହୋଇଯାଇଛି, ଗୋଟେ ବର୍ଷ ଅଜ୍ଞାତବାସ କରିବୁ, ତେଣୁ ଆମକୁ ବ୍ୟବସ୍ଥା କରନ୍ତୁ ଯେମିତି ମୋତେ ଆମକୁ କେହି ଚିହ୍ନିପାରିବେ ନାହିଁ। ତେଣୁ ଭଗବାନ ବ୍ୟବସ୍ଥାରେ ତାଙ୍କୁ କେହି ଚିହ୍ନିପାରିଲେ ନାହିଁ, ଚିହ୍ନିଲା ବେଳକୁ ଗୋଟେ ବର୍ଷ ପାଇଯାଇଥିଲା, ଗୋଟେ ବର୍ଷ ପୂରଣ ହୋଇଯାଇଥିଲା। ସେ ବିରାଟ ରାଜ୍ୟରେ ରହିଥିଲେ, ପାଞ୍ଚ ଭାଇ ଦ୍ରୌପଦୀଙ୍କ ସହିତ ବିରାଟ ରାଜ୍ୟରେ ରହିଥିଲେ। ଏଇଭଳି ଭାବରେ ସବୁ ବହୁତ ଘଟଣା ରହିଛି, ବିରାଟ ପର୍ବ ଗୋଟେ ରହିଛି, ବିରାଟ ପର୍ବରେ ଯେଉଁ ପ୍ରକାର କେମିତି ଭାବରେ ଯେଉଁ ରହିଛନ୍ତି ଦ୍ରୌପଦୀ, ବୃହନ୍ନାଳ ଦ୍ରୌପଦୀ ହେଇଥିଲେ କ'ଣ ଶୈଳେନ୍ଦ୍ରୀ, ସେ ଜଣେ ସେବିକା ହିସାବରେ ରହୁଥିଲେ, ସେ ରାଣୀ ଯେଉଁ ରାଜା ରହିଛନ୍ତି କିଏ ବିରାଟ ରାଜା, ବିରାଟ ରାଜାଙ୍କ ପତ୍ନୀଙ୍କର ସେବିକା ହିସାବରେ ରହିଥିଲେ। ଯଦି ସେ ଦ୍ରୌପଦୀ ଥିଲେ କ'ଣ ସମଗ୍ର ପୃଥିବୀର ସମ୍ରାଟଙ୍କର ସେ ରାଣୀ ଥିଲେ, ସାମ୍ରାଜ୍ଞୀ ଥିଲେ, କିନ୍ତୁ ଗୋଟେ ସେବିକା ହେଇକି ରହିଲେ, ଦାସ ହେଇକି ରହିଲେ, ଏଇଭଳି ଭାବରେ ଗୋଟିଏ ବର୍ଷ କାଳ ଚାଲିଲା। ସେ କଥା ଆମର ଆଲୋଚନା କରିବା ନାହିଁ, ଏଇ ଅରଣୀ କାଠରୁ ଏଇ କଥାଟି ଆସିଗଲା। ଅରଣୀ ଏଇଭଳି ଭାବରେ ରହିଛି, ଅରଣୀ କାଠ ଘଷିକିରି ଅଗ୍ନି ଉତ୍ପନ୍ନ ହେଉଥିଲା ଏବଂ ଯଜ୍ଞ କରୁଥିଲେ, ଯଜ୍ଞ ସୃଷ୍ଟିର ଆରମ୍ଭରୁ ଯଜ୍ଞ ରହିଛି, ସଯଜ୍ଞ ପ୍ରଜା ସୃଷ୍ଟା କୁହାଯାଇଛି, ଭଗବତ ଗୀତାରେ ଭଗବାନ କହିଲେ ଯଜ୍ଞରୁ ଆରମ୍ଭ ହେଇଛି, ଭୌତିକ ଜଗତର ଆରମ୍ଭରେ ଯଜ୍ଞ ଥିଲା। ତେଣୁ ଏଇଠି ଯେଉଁ କୁହାଯାଉଛି ଯେ ହୀନସ୍ତି ବିଷମତାରମ, ଯେଉଁମାନେ ବିଷ ପ୍ରାପ୍ତ ହେବେ, ବିଷ ଗ୍ରହଣ କରିବେ, ସେମାନେ ମୃତ୍ୟୁବରଣ କରିବେ। ସେ ବିଷ ଗ୍ରହଣ କଲେ, ବିଷ ଖାଇଦେଲେ, ସେ ଯେଉଁ ବ୍ୟକ୍ତି ଜଣଙ୍କ ବିଷ ଖାଇଲେ, ବହୁତ ଲୋକ ବ୍ୟକ୍ତି କ'ଣ ଆତ୍ମହତ୍ୟା କରୁଛନ୍ତି, ବିଷ ଖାଇଦେଇକି ଆତ୍ମହତ୍ୟା କରୁଛନ୍ତି, କିନ୍ତୁ ସେ ବିଷ ଖାଇକରି ଆତ୍ମହତ୍ୟା କରିଦେଲା ମାନେ ତାଙ୍କର ଭାଇ ବନ୍ଧୁ କୁଟୁମ୍ବ ପିତା ମାତା ଏମାନେ ସବୁ ମୃତ୍ୟୁବରଣ କରିବେ ନାହିଁ, ଏ ବିଷ କେବଳ ନିଜେ ମୃତ୍ୟୁବରଣ କରିବେ, ସେ ମଧ୍ୟ ଯଦି ପ୍ରତିକାର ହୋଇଗଲେ ତାହେଲେ ସେ ମୃତ୍ୟୁବରଣ କରିବେ ନାହିଁ। କିନ୍ତୁ ପ୍ରଭୁପାଦ ଭଗବାନ କହୁଛନ୍ତି ଏଠି ହୀନସ୍ତି ବିଷମ ତାରଂ, ଭଗବାନ କଥା ଇଏ ଭଗବତ ଗୀତା ଭଳି ଭଗବାନଙ୍କର ମୁଖପଦ୍ମରୁ ଆସୁଛି ଏ କଥା, କେତେ ସୌଭାଗ୍ୟ ଆମର ଏ ଭଗବାନ କଥା ଆମେ ଶ୍ରବଣ କରୁଛେ, କେତେ ସୌଭାଗ୍ୟ। ଭଗବାନ କଥା ଆଉ ଭଗବାନ ଭିତରେ କିଛି ତଫାତ୍ ନାହିଁ, ଏଇ କଥା ମାଧ୍ୟମରେ ଭଗବାନଙ୍କ ସହ ସଙ୍ଗଲାଭ କରୁଛେ, ଭଗବାନଙ୍କର ସଙ୍ଗଲାଭ କରୁଛେ ଭଗବାନଙ୍କର। ତେଣୁ ଭଗବାନ କହୁଛନ୍ତି ହୀନସ୍ତି ବିଷମ ତାରମ, ବିଷମ ଯେଉଁମାନେ ବିଷକୁ ପ୍ରାପ୍ତ ହେବେ ସେମାନେ ଅତାରମ କହିଲେ, ଯେଉଁମାନେ ସେ ବିଷକୁ ଖାଇବେ, ବିଷମ ତାରମ ଏ ବିଷୟକୁ ମଧ୍ୟ ବିଷ ବୋଲି କୁହାଯାଇଛି। ଭୌତିକ ଜଗତ ଯେଉଁ ବିଷୟ ସବୁ ରହିଛି, ପାଞ୍ଚ ପ୍ରକାର ବିଷୟ ରହିଛି ଭୌତିକ ଜଗତରେ, କ'ଣ କ'ଣ ରହିଛି? ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ଏ ପାଞ୍ଚଟି ବିଷୟ ରହିଛି। ଏ ବିଷୟ ମଧ୍ୟ ବିଷ ଭଳି, ବିଷୟ ବିଷ ବିଷ ସତତ ଖାଇନୁ, ଗୌର କୀର୍ତ୍ତନ ରସେ ମଗନ ନା ହୋଇନୁ, ହରି ହରି ବିଫଲ ଜନ୍ମ ଗୁଆଇନୁ, ଗୋରା ବୋହୁ ନା ଭଜିଆ ମଇନୁ, ଏ ଆଉ ଗୋଟେ ଗୀତ ଅଛି ଏଇଟା। ଏ ବିଷୟକୁ ବିଷ ସହିତ ତୁଳନା କରେ, ବିଷୟ କହିଲେ ବିଷ, ବିଷୟ ହେଉଛି ବିଷ, ଆମର ଗୋଟେ କଥା ରହିଛି ଭାଗବତ ଏକାଶ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ ଯେଉଁ କିଏ ଦତ୍ତାତ୍ରେୟ, ସେ ଭଗବାନଙ୍କ ଜଣେ ବିଷ୍ଣୁଙ୍କର ଅଂଶରେ ଆସୁଛନ୍ତି, ଭଗବାନ ଜଣେ ଅବତାର ଗତକାଲି କହିଥିଲେ, ଇଏ ବିଷ୍ଣୁଙ୍କର ଅଂଶରେ ଆସୁଛନ୍ତି। ତେଣୁ ଏ ଦତ୍ତାତ୍ରେୟଙ୍କର ଚବିଶଟି ଗୁରୁ ଥିଲେ, ଚବିଶଟି ଗୁରୁ ଥିଲେ। ଏକାଶ ସ୍କନ୍ଧ କେତେ କ'ଣ ନା, ଦୁଇରୁ ପାଞ୍ଚ, ଦୁଇରୁ ଦୁଇରୁ ଚାରି, ଏ ନା ନା ଏ ଦୁଇ ଏକାଶ ସ୍କନ୍ଧ କ'ଣ ସାତରୁ ସାତରୁ ଆଠ ଏ ନଅ, ଏଇ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଚବିଶ ଜଣଙ୍କ ଗୁରୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ତାଙ୍କ ଭିତରୁ ଜଣେ ଗୁରୁ ହେଉଛନ୍ତି କିଏ ନା କ'ଣ, ଇଏ ବେଶ୍ୟା ଜଣେ ତାଙ୍କର ଗୁରୁ, ହଁ ଜଣେ ବେଶ୍ୟା ହେଉଛନ୍ତି ତାଙ୍କର ଗୁରୁ, ଭଗବାନଙ୍କର ଗୁରୁ ହେଉଛନ୍ତି ବେଶ୍ୟା, ପିଙ୍ଗଳା ବେଶ୍ୟା। ଏକାଶ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ତାଙ୍କ କଥା ବର୍ଣ୍ଣନା କରାଯାଇଛି, ପିଙ୍ଗଳା ବେଶ୍ୟାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ପିଙ୍ଗଳା ବେଶ୍ୟା ଏଇ ଯେଉଁ ବେଶ୍ୟାର କଥା ସମସ୍ତେ ଜାଣନ୍ତି, ତେଣୁ ତାର କେମିତି ସେ ଜଣେ ତାଙ୍କ ଜଣେ ଗୋଟିଏ ଉପଯୁକ୍ତ ପ୍ରାପ୍ତ ହେବ, ଉପଯୁକ୍ତ ପାତ୍ର ପ୍ରାପ୍ତ ହେବା, ଗୋଟେ ବ୍ୟକ୍ତି ପ୍ରାପ୍ତ ହେବ, ସେ ରାତି ସାରା ଜଗିକି ରହିଥିବେ, କେତେ ଜଣେ ପ୍ରାଇଭେଟ ତାଙ୍କଠାରୁ କ'ଣ ସଙ୍ଗ କରିକି ତାଙ୍କଠାରୁ କିଛି ଅର୍ଥପ୍ରାପ୍ତ ହେବେ। ଏଇଭଳି ଭାବରେ ଜଣେ ବେଶ୍ୟା ଥିଲା ପିଙ୍ଗଳା, ଇଏ ହେଉଛି ଏଇ କ'ଣ ଏ ଯେଉଁ ରହିଛନ୍ତି କ'ଣ ସେ ଯେଉଁ ସ୍ଥାନ ଯେଉଁ ରହିଛନ୍ତି କ'ଣ ଏ ସ୍ଥାନଟି ହେଉଛି କେଉଁ ସ୍ଥାନ ନା ବିଧେୟ, ବିଧେୟର ସ୍ଥାନ, ବିଧେୟ ରାଜ, ବିଧେୟ ସ୍ଥାନ, ବିଧେୟ, ବିଧେୟ କହିଲେ ବୈଧେୟ, ଏଇ ରାମ ରାଣୀ ସୀତାରାଣୀଙ୍କର, ସୀତାଙ୍କର ଇଏ ଜନକ ଜନକ ମହାରାଜଙ୍କର ବିଧେୟ, ବିଧେୟର ଦେଶର କଥା। ତେଣୁ ସିଏ ଏଇଭଳି ଭାବରେ ଗୋଟେ ରାତି ତାହାର ଯେଉଁ ଖୋଜିକି ରହୁଛି, ଅପେକ୍ଷା କରିଛି, ବହୁତ ସୁନ୍ଦର ଭାବରେ ଡ୍ରେସ୍ ପିନ୍ଧିକିରି ସମସ୍ତଙ୍କୁ ଆକର୍ଷଣ କରିବା ପାଇଁ ବ୍ୟବସ୍ଥା କରିକି ଅପେକ୍ଷା କରିଛନ୍ତି ଗୋଟେ ଏଇ ସ୍ଥାନରେ, ଯେଉଁଠି ସମସ୍ତେ ଦେଖିପାରିବେ ତାକୁ, ଏଇଭଳି ଭାବେ ଦେଖୁଛନ୍ତି, କିନ୍ତୁ କେହି ତା ଆଡ଼କୁ ଅନୁସାର କରୁନାହାନ୍ତି, କେହି ତାକୁ ଲକ୍ଷ୍ୟ କରୁନାହାନ୍ତି। ଭଗବାନ ବ୍ୟବସ୍ଥା ଏ ଶିକ୍ଷା ପ୍ରାପ୍ତ ହେଲେ ଆମ ପାଇଁ ଶିକ୍ଷା, ଏ ମାଧ୍ୟମରେ ଆମ ପାଇଁ ଶିକ୍ଷା, ଏ ଭଗବାନ ସେଇଠି ଥିଲେ, ଇଏ ବୋଧେ ସ୍ୱୟଂ ଭଗବାନ ଏ ସେଇଠି ଥିଲେ। ତେଣୁ ଏଇ ଏଇଭଳି ଭାବରେ ଅନେକ ରାତି ବିତିଗଲା, ତେଣୁ ତାହାପରେ ତାଙ୍କର ବୈରାଗ୍ୟ ଜାତ ହେଲା। କେମିତି ତାଙ୍କ ବୈରାଗ୍ୟ ଜାତ ହେଲା, ଆଚାର୍ଯ୍ୟମାନେ କହନ୍ତି ଇଏ ଯାଇକି ସେଇଠି ବିଶ୍ରାମ ନେଇଥିଲେ, ଏ ଯେଉଁ ରହିଛନ୍ତି ଦତ୍ତାତ୍ରେୟ, ଏ ଜଣେ ଭଗବାନଙ୍କର ଅବତାର, ସେ ସେଇଠି ବିଶ୍ରାମ ନେଇଥିଲେ, ତାଙ୍କ ସେ ସଙ୍ଗ ପ୍ରାପ୍ତ ହୋଇଥିଲେ, ତାଙ୍କ କୃପା ପ୍ରାପ୍ତ ହୋଇକରି ସେ ତାଙ୍କର ବୈରାଗ୍ୟ ଜାତ ହେଲା। ଏଇଭଳି ଭାବରେ ତାଙ୍କର ଅନେକ ରାତି ବିତିଯାଇଛି, କିନ୍ତୁ ସେହି ରାତିରେ କାହିଁକି ତାଙ୍କୁ ସେ ବୈରାଗ୍ୟ ଆସିଲା ନା, ତା କାରଣ ହେଉଛି ଏ ସତ୍ସଙ୍ଗ, ଏ ଭଗବାନଙ୍କୁ ସେ ସଙ୍ଗ ଲାଭ କଲେ, ଭଗବାନଙ୍କ କୃପା ସେ ତାଙ୍କୁ ସେ ଦେଇଥିଲେ, ତାଙ୍କୁ ଆତିଥ୍ୟ ପ୍ରଦାନ କରିକି ତାଙ୍କୁ ବିଛଣା ଦେଇକରି ସବୁ ଦେଇଥିଲେ, ସେ ସେଇଠି ଶୟନ କରିଥିଲେ, ଏ କଥାଟି ସେ ଦେଖିଥିଲେ, ତେଣୁ କହି ସେ ତାଙ୍କ ଗୁରୁ ହୋଇଗଲେ, ତାଙ୍କର ବିଙ୍ଗଳା ତାଙ୍କର ଗୁରୁ ହୋଇଗଲେ। ଏବଂ ପିଙ୍ଗଳାଙ୍କର ଅଜାଣତରେ ସିଏ ଯେଉଁ ଭଗବାନଙ୍କର ସଙ୍ଗ ଲାଭ କଲେ, ଏ ସଙ୍ଗ ଲାଭ ଦ୍ୱାରା ତାଙ୍କ ବୈରାଗ୍ୟ ଜାତ ହେଲା। ତେଣୁ ଏଇ ଶ୍ଳୋକଟି ରହିଛି ଏକାଶ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ କହୁଛନ୍ତି ଆଶାଙ୍ଗୀ ପରମ କ'ଣ ଆଶାଙ୍ଗୀ ପରମ ଦୁଃଖମ ନରାସଂ ପରମ ସୁଖମ ଇତି ସଞ୍ଚିତ କାନ୍ତାଶା ସୁଖମ ସୁସ୍ୱାବ ପିଙ୍ଗଳା। ସେ କହୁଛନ୍ତି ଆଶା ହିଁ ଦୁଃଖର କାରଣ, ଆଶା ହିଁ ପରମ ଦୁଃଖ, ନିରାଶ ପରମ ସୁଖ, ନିରାଶା ଯେଉଁମାନେ ଆଶା ଶୂନ୍ୟ ହୋଇଯିବେ, ନିରାଶା ଯେଉଁମାନଙ୍କର ସେଇଟା ହେଉଛି ପରମ ସୁଖ ପ୍ରାପ୍ତ ହେବେ। ଏଇଭଳି ଭାବରେ ଚିନ୍ତା କରିକିରି ସୁଖମ ସୁସ୍ୱାବ ପିଙ୍ଗଳା, ତେଣୁ ସେ ଶୟନ କଲେ ସେ ଶୋଇପାରୁନଥିଲା। ଏଇଭଳି ଭାବେ ଭଗବାନଙ୍କର ଆଜିଠାରୁ ମୁଁ ଭଗବାନଙ୍କ ଶରଣରେ ଯିବି କହିକି ତା'ର ଏ ଯେଉଁ ବେଶ୍ୟାବୃତ୍ତି ଥିଲା ସେ ତ୍ୟାଗ କରିଦେଲା, ଭଗବାନଙ୍କ ଶରଣରେ ଗଲେ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରିବେ। ତେଣୁ ଏହି ପ୍ରସଙ୍ଗରେ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି, ଏହି ବିଷୟ କଥା ଆସିଲା, ବିଷୟ କେମିତି ବିଷ, ସେ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ କ'ଣ କ'ଣ କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ହେବ ପଞ୍ଚମୀ ରେ ପଞ୍ଚ ଏକ ପ୍ରମାଦି ସ କଥଂ ନ ହନ୍ୟତେ ଯ ସେବତି ପଞ୍ଚମୀ ରେ ପଞ୍ଚ। ଏ ରହିଛି ଗୋଟିଏ ଗୋଟିଏ ଗୋଟେ ଗୋଟେ ଜୀବ ଅଛନ୍ତି ଯାହାଙ୍କର ଗୋଟେ ଗୋଟେ ଇନ୍ଦ୍ର ବହୁତ ପ୍ରବଳ, ଆମର ଚକ୍ଷୁ ମାଧ୍ୟମରେ ଆମେ ଦୃଷ୍ଟି ଦର୍ଶନ କରୁଛେ, ଏ ଦର୍ଶନ ଇନ୍ଦ୍ରିୟ, ଏଇଟା ଦର୍ଶନ ଇନ୍ଦ୍ରିୟ। ସେଇଭଳି ଭାବରେ କର୍ଣ୍ଣ ମାଧ୍ୟମରେ ଆମେ ଶ୍ରବଣ କରୁଛେ, ଶ୍ରବଣ ଇନ୍ଦ୍ରିୟ। ନାସିକା ମାଧ୍ୟମରେ ଆଘ୍ରାଣ କରୁଛେ, ଆଘ୍ରାଣ ଇନ୍ଦ୍ରିୟ। ଜୁହା ମାଧ୍ୟମରେ ଆମେ ରସ ପ୍ରାପ୍ତ ହେଉଛେ, ରସନେନ୍ଦ୍ରିୟ। ଚୋକ ମାଧ୍ୟମରେ ସ୍ପର୍ଶ ପ୍ରାପ୍ତ ହେଉଛେ, ଇଏ ହେଉଛି ସ୍ପର୍ଶେନ୍ଦ୍ରିୟ। ଏଇ ପାଞ୍ଚଟି ଇନ୍ଦ୍ରିୟ ରହିଛି, ଜ୍ଞାନେନ୍ଦ୍ରିୟ କଥା କୁହାଯାଉଛି। ଏ ଗୋଟିଏ ଗୋଟିଏ ଇନ୍ଦ୍ରିୟ ଜଣଙ୍କର ପ୍ରବଳ ଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି। କିଏ କିଏ ନା କୁରଙ୍ଗ, କୁରଙ୍ଗ କହିଲେ ଏ ହରିଣ, ଏ ହରିଣ କଥା ଥିଲା ନା, ଏ ହରିଣର ଆଉ ଗୋଟେ ଉଦାହରଣ ରହିଛି। ହରିଣ, ହରିଣର ଶ୍ରବଣ ଇନ୍ଦ୍ରିୟଟା ବହୁତ ପ୍ରବଳ, ତାହାର ଶୁଣିବା ପାଇଁ ଶୁଣିବା ଯେଉଁ କର୍ଣ୍ଣଟା ତାହାର ବହୁତ ତା'ର ରହିଛି, ତା'ର କର୍ଣ୍ଣର ପ୍ରଭାବ ବହୁତ ରହିଛି ତା ଉପରେ। ତେଣୁ ବ୍ୟାଧ କ'ଣ କରେ, ସେ ସବୁ ଶିକାର କରିବା ପାଇଁ ସବୁ ଲଗେଇ ଦେଇଥିବ, ତାଙ୍କୁ ଶିକାର କରିବେ, ବନ୍ଦୀ କରିବେ, ବା ଶିକାର କରିବା ପାଇଁ ସେ କ'ଣ କରିବେ, ସୁନ୍ଦର ଗୀତ ବୋଲିବେ, ସୁନ୍ଦର ଗୀତ ବୋଲିବେ। ଏ ଗୀତ ଶୁଣିକିରି ହରିଣ ଯେଉଁ ତାହାର ଗୁପ୍ତ ସ୍ଥାନରେ ଥିବ, ସେ ପଳେଇ ଆସିବ। ଏଭଳି ଭାବରେ ଯେଉଁ ରହିଛି କଥାର ବା ଯେଉଁ କ'ଣ ଏ ଯେଉଁ ସଙ୍ଗୀତର ରହିଛି ଆକର୍ଷଣ ରହିଛି, କର୍ଣ୍ଣର ଆକର୍ଷଣ ରହିଛି। ତେଣୁ ସେ ଯେତେବେଳେ ଆସିଯିବ, ବାହାରି ପଡ଼ିବ, ସେତେବେଳେ ସେ ବ୍ୟାଧ ତାକୁ ହତ୍ୟା କରିବ, ତୀର ମାରିବ ତାକୁ, ତା ମୃତ୍ୟୁବରଣ, ତା ମୃତ୍ୟୁବରଣ କଲା, ବିଷୟ ବିଷମ ବିଷ ହେଇଗଲା ସେଇଟା। ସେହିଭଳି ଭାବରେ ମାତଙ୍ଗ, ମାତଙ୍ଗ କହିଲେ ଗଜରାଜ, ଗଜ ହାତୀକୁ ମାତଙ୍ଗ ବୋଲି କୁହାଯାଏ। ହାତୀର ସ୍ପର୍ଶେନ୍ଦ୍ରିୟଟା ବହୁତ ପ୍ରବଳ, ହାତୀକୁ କ'ଣ କରାଯାଏ, ହାତୀକୁ କେମିତି ଶିକାର କରାଯାଏ ନା, ଯିଏ ଶିକାରୀ ସେ କ'ଣ କରିବ, ଗୋଟେ ମାଈ, ଗୋଟେ ମାଈ ହାତୀ, ପ୍ରକୃତ ମାଈ ହାତୀ ନୁହଁ, ସେ ଗୋଟେ ଗୋଟେ କାଠରେ ତିଆରି ହାତୀକୁ ଆଣି ରଖିଥିବ, କିନ୍ତୁ ସେ ଯେଉଁ ବାଟରେ ଆସିବ, ଯେ ହାତୀ ତା ପାଖକୁ ଆସିବ, ସେ ବାଟରେ କ'ଣ କରିବ, ଯେ ଗୋଟେ ଖାଲ କରିଦେଇଥିବ, ଖାଲ କରିଦେବେ, ତା ଉପରେ ସବୁ ଗଛ ପଛ ପକେଇ ଦେଇଥିବ, ଆଉ ସିଏ ଇଏ ଯେଉଁ କୃତ୍ରିମ ହାତୀ ରହିଛି, ଆଉ ଗୋଟେ ପ୍ରକୃତ ହାତୀ, ମାଈ ହାତୀ, ସେ ଶବ୍ଦ କରିବ, ବା ସିଏ ଗୋଟେ ଶବ୍ଦ ତାକୁ ବ୍ୟବସ୍ଥା କରିବେ, କରିବା ଦ୍ୱାରା ଏ ପୁରୁଷ ହାତୀ ତା ପ୍ରତି ଆକର୍ଷିତ ହେଇକି ଆସିବ, ସେତେବେଳେ ସେ ଖାଲରେ ପଡ଼ିଯିବ, ବା ଆଉ ମଧ୍ୟ ଏମିତି ହୁଏ, ସେ ଯେଉଁ ମାଈ ସେ ଶବ୍ଦ ଶୁଣିକିରି ସେ ଅନ୍ୟ ପୁରୁଷ ହାତୀମାନେ ସବୁ ଆସିବେ, ତାଙ୍କ ଭିତରେ ଲଢ଼େଇ ହୁଏ, ତାଙ୍କର ଭିତରେ ଲଢ଼େଇକିରି ଗୋଟେ ହାତୀ ମଧ୍ୟ ମୃତ୍ୟୁବରଣ କରେ। ତେଣୁ ଏଇ ସ୍ପର୍ଶେନ୍ଦ୍ରିୟର ପ୍ରବଳତା ଯେଉଁମାନଙ୍କର ଅଛି, ସେମାନେ ମୃତ୍ୟୁବରଣ କରୁଛନ୍ତି, ବିଷୟ ବିଷ ଇଏ ଗୋଟେ ବିଷ ମୃତ୍ୟୁବରଣ କରୁଛନ୍ତି। ଏଇଭଳି ଭାବରେ ପତଙ୍ଗ ରହିଛି, ପତଙ୍ଗ ଆମେ ଦେଖିବା ବର୍ଷା ଦିନେ ସବୁ ଝଡ଼ି ପୋକ ସବୁ ହୁଅନ୍ତି, ଆଲୋକ ପ୍ରତି ଧାବମାନ ବି ସବୁ ଘର ଭିତରେ ଆସି ପହଞ୍ଚିଛି, ବସିଛି, ଆଲୋକ ପ୍ରତି ଏତେ ଆକର୍ଷ ତାଙ୍କ ଦୃଷ୍ଟି, କ'ଣ ଦର୍ଶନେନ୍ଦ୍ରିୟ ଏତେ ପ୍ରବଳ ରହିଛି, ତେଣୁ ସେ ଆଲୋକରେ ପଡ଼ିକିରି ମୃତ୍ୟୁବରଣ କରନ୍ତି। ସେହିଭଳି ଭାବରେ ଭୃଙ୍ଗ, ଭୃଙ୍ଗ କହିଲେ ମହୁମାଛି, ମହୁମାଛିର ତାହାର ଆଘ୍ରାଣ ଘ୍ରାଣେନ୍ଦ୍ରିୟ ବହୁତ ପ୍ରବଳ, ସେ ପଦ୍ମ ପୁଷ୍ପରେ ଘୁରି ବୁଲିବ, ପଦ୍ମ ପୁଷ୍ପରେ ତା'ର ଯେଉଁ ଆଘ୍ରାଣ ରହିଛି, ଯେଉଁ ସୁବାସ ରହିଛି, ସେ ପ୍ରତି ଆକର୍ଷିତ ହୋଇକରି ସେ ଯାଇକରି ସେ ତାର ବସେ ସେଇଠି, ଏବଂ ସେଟା ଆଘ୍ରାଣ କରେ, ମଧୁ ମଧ୍ୟ ଗ୍ରହଣ କରେ, କିନ୍ତୁ ସେ ଜାଣିପାରେ ନାହିଁ ଯେ ରାତି ହୋଇଗଲାଣି। ରାତି ହୋଇଗଲେ କ'ଣ କରାଯାଏ, ପଦ୍ମଟା ବନ୍ଦ ହୋଇଯାଏ, ପଦ୍ମଟା ବନ୍ଦ ହୋଇଗଲେ ସେଠି ମୃତ୍ୟୁବରଣ କରେ, ମହୁମାଛି ମୃତ୍ୟୁବରଣ କରେ ଏଇଭଳି ଭାବରେ। ଏଇ ଯେଉଁ ଘ୍ରାଣେନ୍ଦ୍ରିୟ ବିଷ ଦ୍ୱାରା ସେ ଗୋଟେ ବିଷ ସେ ମୃତ୍ୟୁବରଣ କଲା। ସେଇଭଳି ଭାବରେ କୁରଙ୍ଗ, ମାତଙ୍ଗ, ପତଙ୍ଗ, ଭୃଙ୍ଗ, ମୀନା, ମୀନା କହିଲେ କ'ଣ ଜଳ, କ'ଣ ମାଛ, ମାଛର ତାର ଶକ୍ତି ରହିଛି, ବହୁତ ଦୂରରୁ ଯଦି କିଛି ବିପଦ ଆସିବ ସେ ଜାଣିପାରିବ, ଭଗବାନ ତାକୁ ବ୍ୟବସ୍ଥା କରିଛନ୍ତି, କିନ୍ତୁ ତାହାର ରସନେନ୍ଦ୍ରିୟ ଏତେ ପ୍ରବଳ ରହିଛି, ଯଦିଓ ସେ ଫୁଲ୍ ଖାଦ୍ୟ ପେଟ ଫୁଲ୍ ଥିବ, କିନ୍ତୁ ତଥାପି ଜଣେ ଯଦି ଫନିଶ ପକେଇଦେଲା, ଥୋପ ପକେଇଦେଲା, ସେ ଗିଳିଦେବ, ଗିଳିଦେଲେ ସେ ମୃତ୍ୟୁବରଣ କରିବ, ଏଇଭଳି ଭାବରେ କଥା ଏ ପାଞ୍ଚଟି ଜୀବର ଉଦାହରଣ ଦେଇଛନ୍ତି। ତେଣୁ ଏଥିରେ ମଧ୍ୟ 24 ଗୁରୁ ଭିତରେ ସେମାନେ ସବୁ ରହିଛନ୍ତି, ଦତ୍ତାତ୍ରେୟଙ୍କର ଏମାନେ 24 ଗୁରୁ ମଧ୍ୟ ରହିଛନ୍ତି ଏମାନେ ସବୁ। ତେଣୁ ଏ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, କୁରଙ୍ଗ, ମାତଙ୍ଗ, ପତଙ୍ଗ, ଭୃଙ୍ଗ, ମୀନା, ହତା, ଏଇଭଳି ପଞ୍ଚବୀର ପଞ୍ଚ, ଏଇ ପାଞ୍ଚ ପ୍ରକାର ଜୀବ ରହିଛନ୍ତି, ଗୋଟିଏ ଗୋଟିଏ ଇନ୍ଦ୍ର ତାଙ୍କର ପ୍ରବଳ ଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି। ଏ ବିଷୟଟା ଯେଉଁ ରହିଛି ଗୋଟେ ବିଷ ଭଳି, ଆଉ କ'ଣ, କିନ୍ତୁ ମନୁଷ୍ୟ କଥା କ'ଣ କହିବା, ଯାହାର ସବୁଯାକ ଇନ୍ଦ୍ର ପ୍ରବଳ ରହିଛି ସେମାନଙ୍କ କଥା ଆଉ କ'ଣ କହିବା। କୁରଙ୍ଗ ମାହାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହାତ ପଞ୍ଚବୀ ପଞ୍ଚ ଏକ ପ୍ରମାଦି ସେ କଥା ନ ହନେତି ଯ ସେବତୀ ପଞ୍ଚବୀ ପଞ୍ଚ। ଗୋଟିଏ ଗୋଟିଏ ଇନ୍ଦ୍ର ପ୍ରବଳ ଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି, ଆଉ ଯେଉଁମାନଙ୍କର ପାଞ୍ଚଟି ଯାକ ଇନ୍ଦ୍ର ପ୍ରବଳ ରହିଛନ୍ତି ତାଙ୍କ କଥା କ'ଣ କହିବା। ଏଇଭଳି ଭାବରେ ଆମେ ବିଷୟ ବିଷକୁ ଖାଇକରି ଆମେ ମୃତ୍ୟୁବରଣ କରିକିରି ପୁଣି ଜନ୍ମ ନେଉଛେ, ପୁଣି ମୃତ୍ୟୁ ହେଉଛେ, ପୁଣି ଜନ୍ମ ନେଉଛେ, ଏଇଭଳି ଭାବରେ ଭୌତିକ ଜଗତରେ ଘୁରି ବୁଲୁଛେ। ବିଷୟ ବିଷମ ବିଷ ସତତ ଖାଇନୁ, ଗୌର କୀର୍ତ୍ତନ ରସେ ମଗ୍ନ ନ ହୋଇନୁ, ଗୌର କୀର୍ତ୍ତନ ରସରେ ଆମେ ମଗ୍ନ ହେଲୁ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଆମେ ବିଷୟ ବିଷ ରହିଛି, ଶବ୍ଦ ରହିଛି, ବିଷ ଶବ୍ଦ ରହିଛି। ତେଣୁ ଏ ବିଷୟ ସମସ୍ତେ ବିଷୟ ପ୍ରତି ଧାବମାନ ହେଉଛନ୍ତି, ସମସ୍ତେ ବିଷୟ ଭାବୁଛନ୍ତି କ'ଣ ନେଇ ଅମୃତ, ବିଷକୁ ଭାବୁଛନ୍ତି ଅମୃତ ବୋଲି। ଏଇ ଆମର ନରୋତ୍ତମ ଦାସ ଠାକୁର ଗୋଟେ ରଚନା ସଙ୍ଗୀତ ରଚନା କରିଛନ୍ତି ବେଦରେ, ଏଇ ଯେଉଁ କର୍ମକାଣ୍ଡ ଧାରା ରହିଛି ବେଦରେ, ଯେଉଁମାନେ ବୈଦିକ ନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି ମଧ୍ୟ, ଅନ୍ୟମାନଙ୍କ କଥା କ'ଣ କହିବା, ସେମାନେ ତ ବେଦ ବିଷୟରେ କିଛି ଜାଣନ୍ତି ନାହିଁ, କିନ୍ତୁ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି, ବେଦରେ ମଧ୍ୟ ତିନୋଟି କାଣ୍ଡ ରହିଛି, ଗୋଟେ ହେଉଛି କର୍ମକାଣ୍ଡ, ଗୋଟେ ହେଉଛି ଜ୍ଞାନକାଣ୍ଡ, ଆଉ ଗୋଟେ ହେଉଛି ଉପାସନା କାଣ୍ଡ। ଆମର ନରୋତ୍ତମ ଦାସ ଠାକୁର କହୁଛନ୍ତି, କର୍ମକାଣ୍ଡ ଜ୍ଞାନକାଣ୍ଡ କେବଳ ବି ଶେର ଭାଣ୍ଡ ଅମୃତ ବୋଲିଆ ଯିବା ଖାଏ ନାନା ଜୋନି ସଦା ଫିରେ କଦର୍ଯ୍ୟ ବକ୍ଷଣ କରେ ତାର ଜନ୍ମ ଅଧପାତେ ଯାଏ। ଯେଉଁମାନେ ବେଦବିତ୍ ସେମାନେ ବେଦ ପଢ଼ୁଛନ୍ତି, ବେଦ ପାଠ କରିଛନ୍ତି, କେତେ ବିଦ୍ୱାନ ବ୍ୟକ୍ତି, କିନ୍ତୁ ସେମାନେ ଭାବନ୍ତି କ'ଣ ନା ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାରା ରହିଛି, କର୍ମକାଣ୍ଡ ଧାରା କ'ଣ ନା ଏଇଭଳି ଭାବରେ ଯଜ୍ଞ କରିକି ସେମାନେ ଉନ୍ନତ ଲୋକକୁ ଯିବେ, ଇଏ କର୍ମକାଣ୍ଡ ଧାରା। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଲେ, ତ୍ରୈବିଦ୍ୟା ମାଂ ସୋମ ପାପୁତ ବାପା ଯଜ୍ଞେ ରିଷ୍ଟ୍ୱା ସ୍ୱର୍ଗତିଂ ପ୍ରାର୍ଥୟତେ ତେ ପୁଣ୍ୟ ମହାସାଧ୍ୟ ସୁରେନ୍ଦ୍ର ଲୋକମ ଅଶ୍ନତି ଦିବ୍ୟାନ୍ ଦିବ୍ୟ ଦେବ ଭୋଗାନ୍। ଋଗ୍ବେଦ ସମବେଦ ଯଜୁର୍ବେଦ ଏଇ ତ୍ରୈବିଦ୍ୟା ତିନି ବେଦରେ ଏହିସବୁ କର୍ମକାଣ୍ଡୀୟ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଟାକୁ ସେମାନେ କରନ୍ତି, ଯଜ୍ଞ କରନ୍ତି, ଯେମିତି ମହା ଭଗବାନଙ୍କ ଲୀଳାରେ ଏଇଟା ଆମେ ଦେଖୁଛେ, ଭଗବାନ ସେ ଯେଉଁ ଯଜ୍ଞପତ୍ନୀକୁ ଉଦ୍ଧାର କରିଥିଲେ, ଭଗବାନଙ୍କ ସାଙ୍ଗ ବାଳକମାନେ ଯେତେବେଳେ ଚାହିଁଲେ କିଛି ଖାଦ୍ୟ ଚାହିଁଲେ, ଭଗବାନ ସେହି ସମୟ ମଥୁରା ନିକଟରେ ଗୋଚାରଣ କରୁଥିଲେ, ପଠେଇଲେ ତାଙ୍କୁ, ଯାହା ଏଇ ଯେଉଁ ତମ୍ବୁ ବହିଛି, ବହୁତ ଉଚ୍ଚା ଉଚ୍ଚା ତମ୍ବୁ ରହିଛି, ସେ ବ୍ରାହ୍ମଣମାନେ ଏ ଯଜ୍ଞ କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ, ତାଙ୍କୁ ମାଗିବ କିଛି ଖାଦ୍ୟ, କିନ୍ତୁ ସେମାନେ ଶୁଣିଲେ ନାହିଁ। ଏ ଲୀଳାଟି ଦଶମ ସ୍କନ୍ଧ 23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ କିନ୍ତୁ ତାଙ୍କର ପତ୍ନୀମାନଙ୍କୁ ଯେତେବେଳେ ପଠେଇଲେ ବାଳକମାନଙ୍କୁ, ସେତେବେଳେ ତାଙ୍କ ପତ୍ନୀମାନେ ଏସବୁ ଖାଦ୍ୟ ପଦାର୍ଥ ଯେଉଁ ରହିଥିଲା ଯଜ୍ଞ ପାଇଁ ଦେବା ପାଇଁ ସବୁ ଖାଦ୍ୟ ପଦାର୍ଥ ଦେଇ ପଳେଇ ଆସିଲେ, ତାଙ୍କ ସ୍ୱାମୀ ପିତା ମାତା ସବୁ ଯେତେ ବାରଣ କଲେ ମଧ୍ୟ ସେ ମାନିଲେ ନାହିଁ। ତେଣୁ ଯଜ୍ଞ ବ୍ରାହ୍ମଣ ପତ୍ନୀମାନେ ଏଭଳି ଉନ୍ନତ ସ୍ତରରେ ପ୍ରାପ୍ତ ହୋଇଥିଲେ, ଭଗବାନଙ୍କର ଭକ୍ତି କରୁଥିଲେ ସେମାନେ, ଭଗବାନ କଥା ଶୁଣିକି ସେ ଭଗବାନ ଭକ୍ତି କରୁଥିଲେ। ଏସବୁ ଦଶମ ସ୍କନ୍ଧ 23 ଅଧ୍ୟାୟରେ ଗୋଟିଏ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ରହିଛନ୍ତି କର୍ମକାଣ୍ଡ ବେଦ ଅଧ୍ୟୟନ କରିକି ସେମାନେ ଭାବୁଛନ୍ତି କର୍ମକାଣ୍ଡ ହୁଏ ସେର ସାର, ଭଗବାନ ତାଙ୍କୁ ମାଗୁଛନ୍ତି ଖାଦ୍ୟ ସେ ଶୁଣୁନାହାନ୍ତି। ତେଣୁ ନରୋତ୍ତମ ଦାସ ଠାକୁର କହୁଛନ୍ତି ଏ କର୍ମକାଣ୍ଡ ଏବଂ ଜ୍ଞାନକାଣ୍ଡ, ଆ କର୍ମକାଣ୍ଡର ଉର୍ଦ୍ଧ୍ୱ ହେଉଛି ଜ୍ଞାନକାଣ୍ଡ। ସର୍ବକର୍ମାଖିଳ ପାର୍ଥ ଜ୍ଞାନେ ପରିସମାପ୍ୟତେ, କର୍ମକାଣ୍ଡର ଉର୍ଦ୍ଧ୍ୱ ହେଉଛି ଜ୍ଞାନକାଣ୍ଡ। ଜ୍ଞାନକାଣ୍ଡ କହିଲେ ସେମାନେ ଚିନ୍ତନ କରୁଛନ୍ତି, ବ୍ରହ୍ମଚିନ୍ତନ କରୁଛନ୍ତି, ଜ୍ଞାନକାଣ୍ଡ। କିନ୍ତୁ ଆମର ସେ କହୁଛନ୍ତି ଆଚାର୍ଯ୍ୟ ଠାକୁର କହୁଛନ୍ତି କେବଳ ବିଶ୍ୱର ଭାଣ୍ଡ, ସେମାନେ ଭାବୁଛନ୍ତି କ'ଣ ଆମେ ବହୁତ ଉପଭୋଗ କରିବୁ, ବ୍ରହ୍ମଚିନ୍ତନ ବ୍ରହ୍ମ ଯେଉଁ ଧ୍ୟାନ କରିବୁ ସେଥିରେ ମୋତେ ବହୁତ ଆନନ୍ଦ ଅଛି, କିନ୍ତୁ ଇଏ କହୁଛନ୍ତି ଇଏ ବିଶ୍ୱର ଭାଣ୍ଡ। କିନ୍ତୁ ଯେଉଁମାନେ ଭାବନ୍ତି ହେଉଛି ଅମୃତ ବୋଲି, ନାନା ଜୋନି ସଦା ଫେରେ ଏଇଭଳି ଭାବରେ ଭୌତିକ ଜଗତରେ ଘୁରି ବୁଲୁଥିବେ, କଦର୍ଯ୍ୟ ଭକ୍ଷଣ କରେ, ଭଗବାନଙ୍କ ପ୍ରସାଦ ସେମାନେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ବିଭିନ୍ନ ପ୍ରକାର କଦର୍ଯ୍ୟ ଗ୍ରହଣ କରନ୍ତି। 17 ଅଧ୍ୟାୟରେ ବର୍ଣ୍ଣ ଭଗବାନ କହୁଛନ୍ତି କିଭଳି ଭାବରେ ସବୁ ଖାଦ୍ୟ ରହିଛି, ସତ୍ୱ ରଜ ତମ ଗୁଣର ଖାଦ୍ୟ ସବୁ ରହିଛି, ସବୁ କଦର୍ଯ୍ୟ ଖାଦ୍ୟ। ଭଗବାନଙ୍କୁ ଅର୍ପଣ ନେଉଛି ମାନେ ସେ ସବୁ କଦର୍ଯ୍ୟ ଖାଦ୍ୟ, ପାପ ହିଁ ଭକ୍ଷଣ କରୁଛନ୍ତି ସେମାନେ। ଏଇଭଳି ଭାବରେ ତାହାର ଜନ୍ମ ଅଧପାତ ଯାଏ, ତାହାର ଜନ୍ମ ନଷ୍ଟ ହୋଇଯାଉଛି। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି, ଭଗବାନଙ୍କ ଶରଣରେ ନ ଯାଇକରି ଏଇଭଳି ଭାବରେ ତାଙ୍କର ଜନ୍ମ ଚାଲିଯାଉଛି, ଅଧପାତ ଯାଏ। ବିଷୟ ବିଷ ବିଷ ଇଏ ବିଷ ଇଏ ମଧ୍ୟ ଗୋଟେ ପ୍ରକାର ବିଷ। ତେଣୁ ଯାହା ବି ହଉ, ଯେଉଁ ବିଷ ରହିଛି, ହୀନସ୍ତି ବିଷମ ତାହାରମ୍, ଏ ବିଷକୁ ଯିଏ ଗ୍ରହଣ କରନ୍ତି, ଯେ ଖାଦ୍ୟ ଖାଆନ୍ତି, ଯେଉଁ ବିଷ ଆତ୍ମହତ୍ୟା କରିବା ପାଇଁ ବିଷ ଖାଆନ୍ତି, ମନେ ଖୁସିରେ ଖାଆନ୍ତି ନାହିଁ, ଆତ୍ମହତ୍ୟା। ଯେଉଁମାନେ ବହୁତ, ଆମେ ଜଣେ, ମୁଁ ଯେତେବେଳେ ଥିଲି ଗୋଟେ ଅଫିସରେ, ପୁରୀରେ ଗୋଟେ ଅଫିସରେ ଥିଲାବେଳେ, ଜଣେ ମୋର ଜଣେ କଲିଗ କହୁଥିଲେ, ସେ ଜଣେ ବହୁତ ବଡ଼ ଲେଖକ, ସମ୍ବାଦପତ୍ରରେ ସବୁ ଲେଖା ଦିଅନ୍ତି, ସେ ଭାବନ୍ତି ମୁଁ ବହୁତ ବଡ଼ ଜ୍ଞାନୀ, ସେ ଭାବନ୍ତି ମୁଁ ବହୁତ ବଡ଼ ଜ୍ଞାନୀ। ସେ ତାର କଥା କହିଲେ କ'ଣ ନା, ଯିଏ ଆତ୍ମହତ୍ୟା କରୁଛି ସିଏ ହେଉଛି ସବୁଠାରୁ ନିର୍ଭୟ ବ୍ୟକ୍ତି, ଯାହାଙ୍କର ଭୟ ନାହିଁ, ଭୟ ଶୂନ, ସିଏ ଆତ୍ମହତ୍ୟା କରୁଛି। ମୁଁ କହିଲି କେମିତି ଭୟ ଶୂନ୍ୟ ସିଏ? ସେ ଗୋଟେ ଜିନିଷକୁ ଭୟ କରିକି ସେ ଆତ୍ମହତ୍ୟା, ସିଏ ତାଙ୍କ ସବୁ, ତାଙ୍କ ସବୁ ନ୍ୟୁଜ୍ ପେପର ସବୁ ଲେଖା ସବୁ ବାହାରୁଛି, ଲେଖା ବାହାରୁଛି, କିଏ ଆତ୍ମହତ୍ୟା କରୁଛି? ଯାହାର ବହୁତ ପ୍ରକାର ଏଭଳି ଭାବରେ ଅବସ୍ଥା ହୋଇଯାଉଛି, ସେ ବଞ୍ଚିବା ପାଇଁ ଚାହୁଁଛି, ବହୁତ କଷ୍ଟ ହୋଇଯିବ ତାଙ୍କ ପାଇଁ, ଭୟ ହୋଇଯାଉଛି ଜୀବନ ଧାରଣ ଯାପନ କରିବା, ସେମାନେ ମୃତ୍ୟୁବରଣ କରୁଛନ୍ତି ବିଷ ଖାଇକରି। ଆମର ଟ୍ରେନ ଲାଇନ୍ରେ କ'ଣ ମୁଣ୍ଡ ଦେଇଦେଉଛି, ପକାଇ ଦେଉଛନ୍ତି, ଆତ୍ମହତ୍ୟା କରୁଛନ୍ତି। ଏଇଭଳି ଭାବରେ ବହୁତ ଆସୁଛି, ନ୍ୟୁଜ୍ ଆସୁଛି ଆତ୍ମହତ୍ୟା କରିବ ବୋଲି, ଆତ୍ମହତ୍ୟା ନ୍ୟୁଜ୍ ସବୁ ରହିଛି। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯେଉଁ କି ଏ ଭୟ କରି ଆତ୍ମହତ୍ୟା କରୁଛନ୍ତି, କିନ୍ତୁ ଆତ୍ମହତ୍ୟା କରିବା ପରେ ଯେ କ'ଣ ହେବ ସେ କଥା ସେମାନେ ଜାଣନ୍ତି ନାହିଁ। ତାଙ୍କର ଯେତିକି ବିପଦ ଥିଲା, ଏ ବଢ଼ିବ, ତାଙ୍କର ବିପଦ ବଢ଼ିବ, ପରେ ସେ ଅଧିକ ବିପଦ ସେମାନଙ୍କର ସମ୍ମୁଖୀନ ହେବେ, ଏସବୁ କଥା ରହିଛି। ତେଣୁ ଯାହା ବି ହେଉ, ଏ ଯେଉଁ ଆତ୍ମହତ୍ୟା କେଉଁମାନେ କରନ୍ତି, ଯେଉଁମାନେ ବିଷ ଖାଆନ୍ତି, କେଉଁମାନେ ଯେଉଁମାନେ ଆତ୍ମହତ୍ୟା କରିବା ପାଇଁ ଚାହାନ୍ତି, ଭାଗବତ ଏକାଦଶ କୋଡ଼ିଏ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଭଗବାନ କହୁଛନ୍ତି, ଯେଉଁମାନେ ନୃଧେୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁ କୋଡ଼େନ ନବସୋ ତ୍ୱରିତ ପୁମାନ ଭବାତି ନ ତରତ ସ ଆତ୍ମହା। ଯେଉଁମାନେ ବିଷ ପାନ କରନ୍ତି ସେମାନେ ତ ଆତ୍ମହତ୍ୟା କରନ୍ତି, ଆଉମାନେ ଆହୁରି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଆତ୍ମହତ୍ୟାକାରୀ, କେଉଁମାନେ ନା ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି। ନୃଧେୟ ମାଧ୍ୟମ ସୁଲଭମ, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ଏଇ ଯେଉଁ 80 ଲକ୍ଷ ଜନ୍ମ ପାର ହେଲା ପରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ତେଣୁ ଏ ଜନ୍ମ ପାର ହୋଇଗଲା ପରେ ସେ ଜନ୍ମଟି ପ୍ରାପ୍ତ ହେଉଛି, କିନ୍ତୁ ବହୁତ ଜନ୍ମ ପରେ ସେ ପ୍ରାପ୍ତ ହେଉଛି, ସୁଲଭ ସୁଦୁର୍ଲଭ ସେଥିପାଇଁ କୁହାଯାଇଛି। କିନ୍ତୁ ଇଏ ମନୁଷ୍ୟ ଜନ୍ମ ଯେଉଁ ଶରୀର ଗୋଟେ ପ୍ରାପ୍ତ ହୋଇଛି, ଇଏ ଗୋଟେ ପ୍ଲବମ ପ୍ଲବମ ସୁକଳ୍ପମ, ବହୁତ ବଡ଼ ସୁନ୍ଦର ନୌକା ଗୋଟେ, ଏ ଭବସାଗରକୁ ପାର ହେବା ପାଇଁ ଏ ଗୋଟେ ନୌକା, ସୁନ୍ଦର ନୌକା। ତେଣୁ ଏଇ ନୌକାରେ ଗୁରୁକର୍ଣ୍ଣ ଧାରମ, ଗୁରୁଙ୍କୁ କର୍ଣ୍ଣଧାର ରୂପରେ ରଖିବାକୁ ପଡ଼ିବ, ରଖିବା କଥା, ଏବଂ ଭଗବାନଙ୍କ ଏଇ ଯେଉଁ କଥା ସବୁ ଆସୁଛି, ଅନୁକୂଳ ବାୟୁ, ମାୟା ଅନୁକୂଳ ନବ ଅନୁକୂଳ ବାୟୁ, ଏସବୁର ସୁଯୋଗ ଗ୍ରହଣ ନ କରିକି ଯିଏ ଭବସାଗରକୁ ପାର ନହେଲା, ସ ଆତ୍ମା, ସେ ନିଜ ନିଜର ହତ୍ୟାକାରୀ, ଏଇଭଳି ଭାବରେ ରହିଛି। ଏବଂ ଭାଗବତ 10ମ ସ୍କନ୍ଧରେ ମଧ୍ୟ 1ମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ମଧ୍ୟ ଗୋଟେ ଶ୍ଳୋକ କହିଛନ୍ତି, ଆତ୍ମହତ୍ୟାକାରୀ କିଏ କିଏ ନା, ନିବୃତ ତର୍ଷୈ ରୂପ ଗୀୟମାନାତ୍ ଭବ ସଦା ଶ୍ରୋତ୍ର ମନୋ ବିରାମାତ୍ କହ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍ ପୁମାନ ବିରଜିତ ସ କ'ଣ, ପୁମାନ ନ ବିରଜିତ ସ କ'ଣ, 10ମ ସ୍କନ୍ଧ 1ମ ଅଧ୍ୟାୟରେ ଶ୍ଳୋକଟି ଆସନ୍ତି, ଭଗବାନ କଥା କେଉଁମାନେ ଶୁଣୁନାହାନ୍ତି, ଆମର ଏଇଠି ଶୁଣୁନାହାନ୍ତି କାହିଁକି, ଭାଗବତ ଶୁଣୁନାହାନ୍ତି କାହିଁକି, ତାଙ୍କୁ ଭଲ ଲାଗୁନି କାହିଁକି। ନିବୃତ ତର ସେଇ ଯେଉଁମାନଙ୍କର ତୃଷ୍ଣା ଚାଲିଯାଇଛି ଭୌତିକ ଜଗତ, ଯେଉଁ 10ମ ନମ୍ବର ଅପରାଧ, ସେଇ ଅପରାଧ ଯେଉଁମାନଙ୍କ ଦୂର ହୋଇଯାଇଛି, ନିବୃତ ତର ସେଇ ସେମାନେ ଭଗବାନ ଗୁଣଗାନ କରିବେ, ନିବୃତ ତର ସେଇ ରୂପଗୀୟ ମହାନାଦ, ଏବଂ ଭଗବାନ କଥା ଔଷଧ ଭଳି, ଭବୌଷଧା ଶ୍ରୋତ୍ର ମନ ବିରାମା, ଏଇଟାକୁ ଶୁଣିବା ମାନେ ମନକୁ ବହୁତ ଆନନ୍ଦ ପ୍ରଦାନ କରିବ, ଶ୍ରୋତ ମନ ବିରାମା। କହ ଉତ୍ତମ ଶ୍ଳୋକ ଗୁଣାନ ବାଦାତ୍ ପୁମାନ ବିରଜ୍ୟତେ ବିନା ପଶୁ ଗୁଣାତ୍, ପଶୁ ହତ୍ୟାକାରୀଙ୍କୁ ଛାଡ଼ିଦେଲେ କେଉଁମାନେ ଭଗବାନ କଥା ଗାନରୁ ବିରତ ହେବେ। ପ୍ରଭୁପାଦ ମହାରାଜ ଶ୍ଳୋକର ଭାଷ୍ୟରେ କହିଛନ୍ତି, ପଶୁ ହତ୍ୟାକାରୀ କହିଲେ ଆତ୍ମହତ୍ୟାକାରୀ ମଧ୍ୟ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ହତ୍ୟାକାରୀ ସବୁ ରହିଛନ୍ତି, ଆତ୍ମହତ୍ୟାକାରୀ ସବୁ ରହିଛନ୍ତି, ଏସବୁ ବିଷ। ତେଣୁ ଯେଉଁମାନେ ବିଷ ପାନ କରୁଛନ୍ତି, ହୀନସ୍ତି ବିଷମ ତାର, ଯିଏ ସେ ବିଷ ପାନ କରୁଛନ୍ତି ସେ ମୃତ୍ୟୁବରଣ କରିବେ। ବହ୍ନି ରଧ୍ଭି ପ୍ରଶାମ୍ୟତି, ବହ୍ନି ଯେଉଁ ଅଗ୍ନି ହେଇଗଲା, ଅଗ୍ନି ରହିଛି ଆମର ଫାୟାର ବ୍ରିଗେଡ୍ ରହିଛି, ଫାୟାର ବ୍ରିଗେଡ୍ ରହିଛି, ଯଦି କେଉଁଠି ନିଆଁ ଲାଗିଲା ସାଙ୍ଗେ ସାଙ୍ଗେ ସେମାନେ ଆସିକିରି ଜଳ ପାଣି ବର୍ଷା କରିକିରି ବନ୍ଦ କରିଦେବେ, ସେ ଅଗ୍ନିକୁ ଲିଭେଇଦେବେ। କିନ୍ତୁ ହେଲେ ମଧ୍ୟ ବହୁତ ଘର ଜଳିଯାଉଛି, ଲିଭେଇ ପାରୁନାହାନ୍ତି ସେମାନେ, ଏସବୁ ରହିଛି। କିନ୍ତୁ ଆଉ ଗୋଟେ ଅନଳ ରହିଛି, ସଂସାର ଦାବା ଅନଳ, ଆମେ ସବୁଦିନ ସକାଳେ ପାଠ କରୁଛେ ନା, ସେ ଅନଳ ସଂସାର ଦାବା ଅନଳ। ଜଙ୍ଗଲରେ ନିଆଁ ଲାଗିଲା, ଜଙ୍ଗଲରେ ନିଆଁକୁ ଲାଗିଲେ ଫାୟାର ବ୍ରିଗେଡ୍ ତାକୁ ଲିଭେଇ ପାରିବ ନାହିଁ, ତାକୁ ଲିଭେଇବା ପାଇଁ କିଭଳି ଲିଭିବ ନା, ବୃଷ୍ଟି ମାଧ୍ୟମରେ, ପ୍ରଚୁର ବୃଷ୍ଟି ହେଲେ ସେ ଲିଭିଯିବ। ତେଣୁ ଆମେ ସବୁଦିନ ସକାଳେ ପାଠ କରୁ, ସଂସାର ଦାବା ନଳ ଲିଢ ଲୋକ ତେଣାୟ କାରୁଣ୍ୟା ଘନ ଘନାନ୍ତମ ପ୍ରାପ୍ତ ସକଲ୍ୟାଣ ଗୁଣାନ୍ନବଶ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦମ। ଗୁଣାନ୍ନବ କହୁଛନ୍ତି ଭଗବାନ, ଯାହାଙ୍କର ଗୁଣର ସାଗର ସିଏ, ତେଣୁ ସେହି ତାଙ୍କଠାରୁ କୃପା ପ୍ରାପ୍ତ ହୋଇକରି ଗୁରୁଦେବ ଆସିଛନ୍ତି, ସିଏ ତାଙ୍କର କୃପାରୁ ଆମର ଏଇ ଯେଉଁ ଆମ ଏଇ ଭବସାଗରରେ ଆମେ ସବୁବେଳେ ଦଗ୍ଧୀଭୂତ ହେଉଛେ, ତ୍ରିତାପରେ ଆମେ ଦଗ୍ଧୀଭୂତ ହେଉଛେ, ସଂସାର ଦାବା ନଳ, ଆଦି ଭୌତିକ ଆଧ୍ୟାତ୍ମିକ ଏବଂ ଆଦି ଦୈବିକ ତ୍ରିତାପରେ ଆମେ ଦଗ୍ଧୀଭୂତ ହେଉଛେ। କିନ୍ତୁ ଯେଉଁମାନେ ଗୁରୁଙ୍କର ଶରଣରେ ଯିବେ ତାଙ୍କର ତ୍ରିତାପ ଚାଲିଯିବ, ତ୍ରିତାପରେ ମୁକ୍ତ ହୋଇଯିବେ ସେମାନେ। ତେଣୁ ଏ ଯେଉଁ ରହିଛି ଅଗ୍ନି ଜଳ ଦ୍ୱାରା ପ୍ରଶମିତ ହୋଇଯାଏ, ପ୍ରଶାମ୍ୟତି, କିନ୍ତୁ କୂଳଂ ସମୂଳଂ ଦହତି, କିନ୍ତୁ ଏ ଯେଉଁ ବ୍ରହ୍ମ ସମ୍ପତ୍ତି ଯେଉଁମାନେ ହରଣ କରିବେ ତାଙ୍କର କୂଳକୁ ମୂଳ ସହିତ ହରଣ ଦହନ କରିବେ, କୂଳ ସମୂଳ ଦହତି, ସେ ବୃଷ୍ଟିର ଧାରା ବା ଏସବୁ ଧାରା ଲିଭି ପାରିବ ନାହିଁ, ସମୂଳଂ ଦହତି। ବ୍ରହ୍ମସ୍ୱା ଅରଣିପାବକ, ଅରଣିପାବକ କହିଲେ ଏ ଯେଉଁ ଅରଣି ଯେଉଁ କାଠ ଲଗାଯାଏ, ଏସବୁ ବୃକ୍ଷର କୋଟରରେ ଯଦି ଗୋଟେ ଅରଣି ରହିଯାଇଛି, ନିଆଁ ଲାଗିଯାଇଛି, ସେ ନିଆଁକୁ ଆଉ ଲିଭେଇ ପାରିବେ ନାହିଁ କେହି, ସେ ପୁରା ଚେର ପର୍ଯ୍ୟନ୍ତ ତାକୁ ନଷ୍ଟ କରିଦେବ, ସେ ଗଛକୁ ପୁରା ଚେର ପର୍ଯ୍ୟନ୍ତ ନଷ୍ଟ କରିଦେବ, ଆଉ କିଛି ରହିବ ନାହିଁ। ତେଣୁ ବ୍ରହ୍ମ ସମ୍ପତ୍ତି ହରଣ କଲେ ଏଇଭଳି ଭାବରେ ସବୁ କଥା ରହିଛି, ଭଗବାନ ଏଇଭଳି ଭାବରେ ଶିକ୍ଷା ଦେଉଛନ୍ତି। ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି ଯେ ସନାତନ ଗୋସ୍ୱାମୀ କହୁଛନ୍ତି, ଆମେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କଥା ଶୁଣିଲେ, ତେଣୁ ସନାତନ ଗୋସ୍ୱାମୀ କହିଛନ୍ତି ଅତାରମ ତା ଭକ୍ଷକମେବ, ଯେଉଁମାନେ ସେ ବିଷକୁ ଖାଇବେ ସେମାନେ ମୃତ୍ୟୁବରଣ କରିବେ, କିନ୍ତୁ ନ ତ ସଙ୍ଗୀ ଆଦି କମ୍, କିନ୍ତୁ ତାଙ୍କର ପିଲା ଛୁଆ ଇତ୍ୟାଦି ଏମାନେ ସବୁ ମୃତ୍ୟୁବରଣ କରିବେ ନାହିଁ, ବିଷ ଖାଇଦେଇଛି ମାନେ ଅନ୍ୟମାନେ ମୃତ୍ୟୁବରଣ, ସେ ନିଜେ ଯିଏ ଖାଇଛି ସେ ମୃତ୍ୟୁବରଣ କରିବ। କିନ୍ତୁ ଇଏ ଯେଉଁ ବିଷ ଏଭଳି ରହିଛି, ବ୍ରହ୍ମସ୍ୱାହରଣୀ ଅଗ୍ନିସ୍ତୁ ପ୍ରତିକାରେ, ଆଉ ଯେଉଁ ଆଉ ଗୋଟେ ଉଦାହରଣ ଦିଆଯାଇଛି ଅରଣୀର ଉଦାହରଣ ଦିଆଯାଇଛି, ଇଏ ଅଗ୍ନିସ୍ତୁ ପ୍ରତିକାରେ ଈଷଦପି ନ ସାମ୍ୟତି, ଏ ଯେଉଁ ଅରଣୀ କାଠରେ ଯେଉଁ ଅଗ୍ନି ଜଳିଲେ ତାହାର କୌଣସି ପ୍ରତିକାର ହେବ ନାହିଁ, ଯେତେ ଅଗ୍ନି ଜଳ ଝାଡ଼ିଲେ ମଧ୍ୟ ତାକୁ ଲିଭେଇ ହେବ ନାହିଁ, ସେ ଗଛଟି ମୂରା ମୂଳରୁ ଧ୍ୱଂସ ହୋଇଯିବ। କିନ୍ତୁ ପ୍ରଶବ୍ଦ ଧ୍ୱନି ସମୂଳଂ ସମୂଳଂ ଦହତି କହିଲେ କ'ଣ, ମୂଳଂ ସମୂଳଂ ଦହତି ଅର୍ଥ ସନାତନ ଗୋସ୍ୱାମୀ କହୁଛନ୍ତି ପିତୃ ପିତାମହ ଆଦି ସହିତ, ତାଙ୍କର ପିତା ପିତାଙ୍କର ପିତା ତାଙ୍କ ସହିତ ସବୁ ବରଣ କରିବେ। ଆ ପର ଶ୍ଳୋକରେ କହିବେ ଆହୁରି କେତେ ତାଙ୍କର କେତେ ଦଶ ଧରିକିରି ନଷ୍ଟ ହୋଇଯିବେ, ସବୁ କୂଳ ସମୂଳ ଧ୍ୱଂସ ହୋଇଯିବ, ଏଇଭଳି ପର ଶ୍ଳୋକରେ କହିବେ। ସ୍ତ୍ରୀ ପୁରୁଷଂ ତିନି ପୁରୁଷ, ତାପରେ ମଧ୍ୟ ସବୁ ସବୁ କହିବେ କିଭଳି ଭାବରେ ତାର ସବୁ ରହିଛି, ତିନି ପୁରୁଷ ଧରିକିରି ନଷ୍ଟ ହୋଇଯିବେ ଏଇଭଳି ଭାବରେ କହିବେ। ତେଣୁ ମୂଳଂ ସମୂଳଂ କହିଲେ କ'ଣ ନା, ପିତୃ ପିତାମହ ଆଦି ସହିତ, ତାଙ୍କ ପିତା ମୃତ୍ୟୁବରଣ ନ କରିଥିଲେ ମଧ୍ୟ ସେ ମୃତ୍ୟୁବରଣ କରିବେ, ଏବଂ ପିତାମହ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ଜନ୍ମ ନେବେ, ପୁଣି ଇଚ୍ଛା ଆପରେ ପୁଣି ବହୁତ ପ୍ରକାର କଥା ରହିଛି, ଆଉ କେତେ କ'ଣ ସବୁ ସବୁ ସେ ନର୍କ ଭୋଗ କରିବେ, କେତେ କ'ଣ ସବୁ ରହିଛି, ଖାଲି ଏତିକି ନୁହଁ, ବହୁତ ପ୍ରକାର ତାର ସବୁ ଯନ୍ତ୍ରଣା ରହିଛି, ଏ ଯେଉଁ ବ୍ରହ୍ମ ସମ୍ପଦ ଯେଉଁମାନେ ହରଣ କରିବେ ତାଙ୍କର ସବୁ ବିଭିନ୍ନ ପ୍ରକାର ରହିଛି। ଅନ୍ୟ ଶ୍ଳୋକରେ ସବୁ କହିବେ, 44 ନମ୍ବର ଶ୍ଳୋକ ପର୍ଯ୍ୟନ୍ତ କହିବେ ବ୍ରହ୍ମ ସମ୍ପତ୍ତି ହରଣ କଲେ କିଭଳି ଭାବରେ ସବୁ ରହିଛି, ତା'ର ପରିଣାମ କ'ଣ ରହିଛି, ଏଇଟା କହିବା ପାଇଁ ଭଗବାନ କହୁଛନ୍ତି। ଆମେ ଶୁଣିବା ଗୋଟେ ପରେ ଗୋଟେ କଥା ଶୁଣୁଛେ। ତେଣୁ ଆମର ସମୟ ହୋଇଗଲା, ଆମର 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା। कृष्ण हरे हरे।